नरश्चैव नरोत्तमम्
नरश्चैव नरोत्तमम्
देवीं सरस्वतीं व्यासं
देवीं सरस्वतीं व्यासं
ततोदयं दिवे
मूकं
करोति वाचालं
पङ्गुं
लङ्घयति गिरिं जद्रूपासमं वन्दे Oh, సప్తమ స్కంద
నవోధ్యాయ
శ్లోక ఏకస్త్వమేవ జగత్ ఈతమనుష్య తత్వం ఆద్యంతయో పృథగ్ అవశిష్యసి మధ్యతశ్చ సృష్ట్వా గుణ వ్యతికరం నిజమాయ ఏదం నానేవ తైర్ అవశితస్తత్ అనుప్రవిష్ట. ట్రాన్స్లేషన్ బై శ్రీల ప్రభుపాద. మై డియర్ లార్డ్, యు అలోన్ మేనిఫెస్ట్ యువర్ సెల్ఫ్ as the entire cosmic manifestation, for you existed before the creation, you exist after the annihilation, and you are the maintainer between the beginning and end. All this is done by your external energy through actions and reactions of the three modes of material nature. Therefore, whatever exists externally and internally is you alone. Ashoka Pudamba. Stuti Mukhare Sri Prahlad Maharaj Bhagavan Sri Narasimha Deva Pahunchanti. He Mortya Bhagavan Apon E Samagra Bhautik Jagatare Apon Ko Prakash Karchanti. Karan Apon Srushti Purvaru Thile ଏବଂ ସୃଷ୍ଟି ଧ୍ୱଂସ ପରେ ମଧ୍ୟ ରହନ୍ତି, ଏବଂ ଆପଣ ମଧ୍ୟବର୍ତ୍ତୀ ସ୍ଥଳ ଏହି ଜଗତର ପରିପାଳକ ଅଟନ୍ତି। ଏସବୁ କ୍ରିୟା ଆପଣଙ୍କ ବହିରଙ୍ଗା ଶକ୍ତି ବଳରେ ହେଉଛି। ଏ ଭୂତ ପ୍ରକୃତିର ତ୍ରିଗୁଣ କ୍ରିୟା ପ୍ରତିକ୍ରିୟା ଜରିଆରେ ହେଉଛି। ତେଣୁ ଯାହା କିଛି ଅଛି ବହିସ୍ଥ ଭାବରେ ହେଉ ଅନ୍ତଃସ୍ଥ ଭାବରେ ହେଉ, ଏସବୁ ଆପଣ ହିଁ ଅଟନ୍ତି। ହେଲା ଶ୍ଳୋକର ଅର୍ଥ ପରପର୍ଟ ବାଇ ଶ୍ରୀଲ ପ୍ରଭୁପାଦ ଷ୍ଟେଟ୍ ଇଟ୍ ବ୍ରହ୍ମ ସଂହିତା ଏକୋପିୟସୌ ରଚୟିତମ୍ ଜଗଦଣ୍ଡ କୋଟି ଯତ୍ ଶକ୍ତି ଅସ୍ତି ଜଗଦଣ୍ଡ ଚୟା ଯଦନ୍ତ ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥ ଗୋବିନ୍ଦଂ ଆଦିପୁରୁଷଂ ସ୍ତମଂ ଭଜାମି। ଆଇ ୱର୍ସିପ୍ ଦି ପର୍ସନାଲିଟି ଅଫ୍ ଗଡ୍ ଇଟ୍ ଗୋବିନ୍ଦ ହୁ ବାଇ ୱାନ୍ ଅଫ୍ ହିଜ୍ ପ୍ଲେନାରି ପୋର୍ସନ୍ସ ଏଣ୍ଟର୍ସ ଦ ଏକ୍ଜିଷ୍ଟେନ୍ସ ଅଫ୍ ଏଭ୍ରି ୟୁନିଭର୍ସ ଆଣ୍ଡ ଏଭ୍ରି ଆଟୋମିକ୍ ପାର୍ଟିକଲ୍ ଆଣ୍ଡ ଦସ୍ ଅନ୍ଲିମିଟେଡ୍ଲି ମ୍ୟାନିଫେଷ୍ଟ ହିଜ୍ ଇନ୍ଫିନାଇଟ୍ ଏନର୍ଜି ଅଲ୍ ଓଭର୍ ଦି ମେଟେରିଆଲ୍ କ୍ରିଏସନ୍। ବ୍ରହ୍ମ ସଂହିତାର ଶ୍ଳୋକର ଅର୍ଥ କୁହାଉଛି, ବ୍ରହ୍ମା ସ୍ତୁତି ମୁଖରେ କହୁଛନ୍ତି, ମୁଁ ସେ ଆଦି ପୁରୁଷ ଗୋବିନ୍ଦଙ୍କର ଭଜନ କରୁଛି ଯିଏକି ତାଙ୍କର ଏକ ପ୍ରକାଶ ଏକ ବିସ୍ତୃତାଂଶ ଏ ସମଗ୍ର ଭୌତିକ ବ୍ରହ୍ମାଣ୍ଡ ମଧ୍ୟରେ ପ୍ରବେଶ କରିଛନ୍ତି, ଏବଂ କେବଳ ସେତିକି ନୁହେଁ ଏପରିକି ଅଣୁ ପରମାଣୁ ମଧ୍ୟରେ ମଧ୍ୟ ପ୍ରବିଷ୍ଟ ହୋଇଛନ୍ତି। ଏପରି ଭାବରେ ଅନନ୍ତ ଭାବରେ ଅନନ୍ତ ରୂପରେ ଅନନ୍ତ ପ୍ରକାଶରେ ସେ ନିଜକୁ ପ୍ରକାଶ କରିଛନ୍ତି। ତାଙ୍କର ଯେଉଁ ଅନନ୍ତ ଶକ୍ତି ଏ ସମଗ୍ର ଭୌତିକ ସୃଷ୍ଟିରେ ସର୍ବତ୍ର ପରିବ୍ୟାପ୍ତ ହୋଇଛି। ଟୁ କ୍ରିଏଟ୍ ଦିସ୍ କସ୍ମିକ୍ ମ୍ୟାନିଫେଷ୍ଟେସନ୍ ଗୋବିନ୍ଦ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍ ଏକ୍ସପ୍ୟାଣ୍ଡ ଇଟ୍ସ ଏକ୍ସଟର୍ନାଲ ଏନର୍ଜି ଆଣ୍ଡ ଦସ୍ ଏଣ୍ଟର୍ସ ଏଭ୍ରିଥିଙ୍ଗ ଇନ୍ ୟୁନିଭର୍ସ ଇନକ୍ଲୁଡ଼ିଂ ଦି ଆଟୋମିକ୍ ପାର୍ଟିକଲ୍ସ। ସେ ଭଗବାନ ଗୋବିନ୍ଦ ଏ ଭୌତିକ ସୃଷ୍ଟିକୁ ସୃଷ୍ଟି କରିବା ନିମିତ୍ତ ନିଜକୁ ବିସ୍ତାର କରନ୍ତି, ତାଙ୍କ ବହିରଙ୍ଗା ଶକ୍ତିକୁ ବିସ୍ତାର କରନ୍ତି, ଏବଂ ଏ ବ୍ରହ୍ମାଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡସ୍ଥ ପ୍ରତ୍ୟେକ ବସ୍ତୁରେ ଏପରିକି ଅଣୁ ପରମାଣୁ ମଧ୍ୟରେ ମଧ୍ୟ ସେ ପ୍ରବିଷ୍ଟ ହୁଅନ୍ତି। ଇନ୍ ଦିସ୍ ୱେ ଏକ୍ଜିଷ୍ଟ ଦେନ୍ ତୟାର କସ୍ମିକ ମ୍ୟାନିଫେଷ୍ଟେସନ୍। ଏହିପରି ଭାବରେ ସେ ସମଗ୍ର ଭୌତି ପ୍ରକାଶରେ ବିଦ୍ୟମାନ ଅଛନ୍ତି। ଦ୍ୟାରଫୋର୍ ଦି ଆକ୍ଟିଭିଟିଜ୍ ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍ ଇନ୍ ମେଣ୍ଟେନିଂ ହିଜ୍ ଡିଭୋଟିଜ୍ ଆର୍ ଟ୍ରାନ୍ସେଣ୍ଡେଣ୍ଟାଲ୍ ନଟ୍ ମେଟେରିଆଲ୍। ତେଣୁ ଭଗବାନଙ୍କର ଯେଉଁ ଭକ୍ତ ରକ୍ଷଣ କ୍ରିୟା ଅର୍ଥାତ୍ ଭକ୍ତମାନଙ୍କୁ ସୁରକ୍ଷା ଦେବା ଯେଉଁ କ୍ରିୟା ତାହା ସୁଦିବ୍ୟ, ତାହା ପ୍ରାକୃତ, ତାହା ପ୍ରାକୃତ ନୁହେଁ। He exists in everything as the cause and effect, as he is separate, existing beyond the cosmic manifestation. Se karjo karan rupare pratyek tire vidyaman achanti ebam prathak bhavare madhya e bhautika prakashara urdhvare bhi achanti. This is also confirmed in Bhagavad Gita 9th chapter. Maya tatam idam sarvam jagata vyakta murtina mastani sarva bhutani na chahante sovastita. Bhagavad Gita 9th dhyare ekatha kahaichi. The entire cosmic manifestation is but an expansion of the Lord's energy. Everything rests in Him. 8. He exists separately beyond creation. The samagra bhautika prakash bhagavan karo eko shakti ro vistar. Sab kisi tanko thare ochi tathapi se prathak bhavare rahichanti e bhautika sutra urdhare. Beyond creation, maintenance, and annihilation, Srishti Sthiti Pralaya Urdhvare se raichanti. The varieties of creation are performed by the external energy. Tankar Bahiranga Shakti Bhavare Bivinna Prakar Srishti Hauchi. Because the energy and energetic are one, everything is one. Svaham Khalu Idam Brahma. Sarvam Khalu Ad Khalu Idam Idam Brahma. Jehetu Shakti Shaktima Abhinna Tenu Savui Ek. Therefore, without Krishna, the Param Brahma, nothing can exist. Tenu Param Brahma Krishna Vyatit Vina Kichi Rahi Parivana. The difference between the material and spiritual worlds is that his external energy is manifested in the material world, whereas the spiritual energy exists in the spiritual world. A bhautik, our jagat, our chit jagat, madhyare I parthakya chhi, je bahiranga shakti, bhagavan karo, bahiranga shakti, ira prakash hauchi, e bhautika jagat, kintu tankar antaranga shakti, da chit shakti, ira prakash hauchi, chit jagat. Both energies, however, belong to Supreme Lord. Evo prakash shakti, si bhagavan karo. And therefore, in a higher sense, there is no division of mental energy because everything is spiritual energy. Tenu unnato tattvare. Ekathai vahajai pare je sabu kichi. There is no division of mental energy. Bhautika shakti kichi prakash nahi karan sabu kichi chit shakti. The energy in which the Lord is all pervasiveness is not realized, is called material. The energy in which the Lord's all-pervasiveness is not realized is called marginal, material. Yom shakti re, bhagavan je sarva vyapaka, ekatha anubhuta huyena, se shakti hochi, bhautika shakti. Otherwise, everything is spiritual, tanar sabhi chit, chidvastu. Therefore, Prahlad prays, ekastam eva jagat etam. You are everything. Tenu Prahlad Maharaj Stuti Mukhare ekathai kauchanti. Ekastam eva jagat etam. Apani sabo. Ye hochi tattvagata katha. Ekastam eva jagat etam amusya jattam adhya antayo prithak avasishyasi madhyastascha srishtva guna vyatikaran nijamayo idam nanivatai avasitasta anupravishta. Sri Prahlad Maharaj Stuti Mukhare Bhagavan Narasimhadevanku bahu stuti prarthana kari tattvagato siddhanta idyauchanti. Vishesh kari e shlokare Sri Prahlad Maharaj ki kauchanti je externally or internally whatever exists is you alone. Bahya kim bahistha kima antastha rupare jaha kichi rahichi sabai bhagavan. Tatpatya hauchi ଭଗବାନ ଶକ୍ତିମାନ ଏବଂ ସେ ଶକ୍ତିମାନଙ୍କର ଅନନ୍ତ ଶକ୍ତି ଅଛି। ପରାଶ ଶକ୍ତିରେ ବିବିଧ ହେବ ଶୃୟତେ, ପରମ ପୁରୁଷ ଭଗବାନଙ୍କର ବିବିଧ ଶକ୍ତି ଅଛି। ତେଣୁ ସେ ବିବିଧ ଶକ୍ତି ମଧ୍ୟରେ ଚିତ୍ ଶକ୍ତି ଆଉ ଅଚିତ ଶକ୍ତି ବା ପରାଶକ୍ତି ଆଉ ଅପରାଶକ୍ତି, ଭୌତିକ ଶକ୍ତି ବହିରଙ୍ଗା ଶକ୍ତି ଆଉ ଜୀବ ଶକ୍ତି ତଟସ୍ଥା ଶକ୍ତି ଭାନ। ବହିରଙ୍ଗା ଶକ୍ତିର ପ୍ରକାଶ ଏ ଭୌତିକ ଜଳ, ଯାହାକି ଭଗବାନଙ୍କ ନିଶ୍ଚିତର ଶକ୍ତି ବା ବହିରଙ୍ଗା ଶକ୍ତି। ଅନ୍ତରଙ୍ଗା ଶକ୍ତି ବା ସ୍ୱରୂପ ଶକ୍ତି ବୋଲି କହନ୍ତି, ସେ ଶକ୍ତିର ପ୍ରକାଶ ଚିତ୍ ଜଗତ, ଏ କଥା ଅଛି ଆମର। କିନ୍ତୁ ଶକ୍ତିମାନଙ୍କର ଏ ସବୁ ଶକ୍ତି ହେଇଥିବା ହେତୁ ଆଉ ସେ ଶକ୍ତିର ପ୍ରକାଶ ହେଇଥିବା ହେତୁ ଶ୍ରୀ ପ୍ରହ୍ଲାଦ ମହାରାଜଙ୍କର କହିବା ତାତ୍ପର୍ଯ୍ୟ ହେଉଛି, ସବୁକିଛି ଏକ୍ସଟର୍ନାଲି ଆଣ୍ଡ ଇଣ୍ଟର୍ନାଲି, ବହିସ୍ଥ ଓ ଅନ୍ତସ୍ଥ ସବୁକିଛି ସେ ଭଗବାନ ହିଁ ଅଟନ୍ତି, ଆପଣ ହିଁ ଅଟନ୍ତି। ଏ ହେଉଛି ତତ୍ତ୍ୱଗତ କଥା, ଯେହେତୁ ଶକ୍ତି ଶକ୍ତିମାନ ଅଭିନ୍ନ, ଏ କଥା ଏ ସୂତ୍ରରେ ଶକ୍ତି ଶକ୍ତିମାନ ଅଭିନ୍ନ ସୂତ୍ରରେ ସବୁ ଭଗବାନ, ଶକ୍ତିର ପ୍ରକାଶ ଏବଂ ଶକ୍ତିମାନ ସବୁ ଭଗବାନ, ଏ ତତ୍ତ୍ୱଗତ କଥା ଶ୍ରୀ ପ୍ରହ୍ଲାଦ ମହାରାଜ ପ୍ରକାଶ କରୁଛନ୍ତି। ଏ ସମସ୍ତ ବୈଦିକ ଶାସ୍ତ୍ର କଥା ଶ୍ରୀମଦ୍ ଭାଗବତ ସର୍ବବେଦାନ୍ତ ସାର, ସମସ୍ତ ବେଦ ବେଦାନ୍ତର ସାର ଜିନିଷ ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ଶ୍ରୀମଦ୍ ଭାଗବତରେ ଯେଉଁ ପ୍ରମାଣ ଦିଆଯାଉଛି, ଯେଉଁ ସିଦ୍ଧାନ୍ତମୂଳକ କଥା କୁହାଯାଉଛି, ତାହା ହେଉଛି ଅମଳ ପ୍ରମାଣମୂଳକ କଥା, ବିଶୁଦ୍ଧ ପ୍ରମାଣମୂଳକ କଥା। ତେଣୁ ଏହାକୁ ବିଶୁଦ୍ଧ ପ୍ରମାଣ ରୂପରେ ମାନି ନେବା ପାଇଁ ପଡ଼ିବ, ଗ୍ରହଣ କରିବା ପାଇଁ ପଡ଼ିବ। ପୁନଶ୍ଚ ପ୍ରହ୍ଲାଦ ମହାରାଜ ଜନନ୍ୟତ ମହାଜନ, ମହାଜନ ଯେଇ କହେ ସେଇ ସତ୍ୟ ମାନି, ମହାଜନ ମାନି, ମହାଜନ ମାନେ ଶୁଦ୍ଧ ଭକ୍ତ, ବୋନାଫାଇଡ୍ ପ୍ରାମାଣିକ ସାଧୁ, ମହାଜନ ପରମ୍ପରାରେ ଆସିଥିବା ତତ୍ତ୍ୱବିତ୍ ଆଚାର୍ଯ୍ୟ ଭକ୍ତ, ସେ ମହାଜନ। ତେଣୁ ସେ ଯେଉଁ ସିଦ୍ଧାନ୍ତ ଦିଅନ୍ତି ତାହାକୁ ସମସ୍ତେ ମାନିବା ଉଚିତ। ତେଣୁ ଏସବୁ ଗ୍ରହଣୀୟ, ଏ ସୃଷ୍ଟି ତତ୍ତ୍ୱ ଶକ୍ତି ତତ୍ତ୍ୱ ସମ୍ବନ୍ଧୀୟ କଥା, ଇଏ ହେଉଛି ଜ୍ଞାନ ବିଜ୍ଞାନ ସମ୍ବନ୍ଧୀୟ କଥା ଏବଂ ଭଗବତ ତତ୍ତ୍ୱ ସମ୍ବନ୍ଧୀ କଥା। ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଦରେ ବି କୁହାଯାଇଛି, ଜ୍ଞାନ ପରମ ଗୁହ୍ୟଂ ମେ ତଦ ବିଜ୍ଞାନ ସମନ୍ୱିତ ସହରସ୍ୟଂ ତଦଙ୍ଗଂ ଚ ଗୃହାଣ ଗରିତ ମୟା ଯାବନ୍ନହଂ ଯଥାଭାବ ଯଦ୍ରୂପ ଗୁଣକର୍ମକା ତଥୈବ ତତ୍ତ୍ୱ ବିଜ୍ଞାନମସ୍ତୁତେ ମଦନୁଗ୍ରହାତ୍। ଏ ଭଗବାନଙ୍କର ଉକ୍ତି, ଶ୍ରୀ ଭଗବାନ ବ୍ରହ୍ମାଙ୍କୁ ଉପଦେଶ ଦେଉଛନ୍ତି। ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ଏବଂ ତାପରେ ବହୁ ବର୍ଷ ଶହ ବର୍ଷ ଧରି ତପସ୍ୟା କଲି ଜ୍ଞାନ ଲାଭ କରିବା ପାଇଁ, ଭଗବାନ ତାପରେ ପ୍ରୀତ ହେଇ ଜ୍ଞାନ ପ୍ରଦାନ କରୁଛନ୍ତି। ସେତେବେଳେ ସେ କହୁଛନ୍ତି ଏ କଥାଟା, ହେ ବ୍ରହ୍ମା ଭଗବତ ସ୍ୱରୂପ ଉପଲବ୍ଧି ଓ ରହସ୍ୟ ଏ ପ୍ରେମ ଭକ୍ତି ଅତ୍ୟନ୍ତ ଗୋପନୀୟ ବିଷୟ, ସେ ଗୋପନୀୟ କଥା ମୁଁ ତୁମକୁ କହୁଛି ବା ଶିକ୍ଷା ଦେଉଛି, ତୁମେ ତାହା ଗ୍ରହଣ କର। ମୋର ଜ୍ଞାନ ଅଦ୍ୱୟ ଓ ଗୋପନୀୟ ହେଲେ ସୁଦ୍ଧା ଜ୍ଞାନ ବିଜ୍ଞାନ ରହସ୍ୟ ଓ ତଦଙ୍ଗ ଏ ଚାରି ପ୍ରକାର ଭେଦଯୁକ୍ତ, ଜୀବ ନିଜ ବୁଦ୍ଧି ଦ୍ୱାରା ଏହା ବୁଝିପାରିବ ନା, ମୋର ଅନୁଗ୍ରହ ହେଲେ ସେ ତାହା ଉପଲବ୍ଧି କରିପାରିବ। ଜ୍ଞାନ ମୋର ସ୍ୱରୂପ, ବିଜ୍ଞାନ ଶକ୍ତି ସମ୍ବନ୍ଧ, ଜୀବ ମୋର ରହସ୍ୟ ଏବଂ ପ୍ରଧାନ ମୋର ଜ୍ଞାନାଙ୍ଗ, ଏଇ ଚାରି ଗୋଟି ନିତ୍ୟ ରହସ୍ୟଗତ ଭେଦ ଅଚିନ୍ତ୍ୟ ଶକ୍ତିର ପରିଣାମ। ସୁତରାଂ ମୋର ଅନୁଗ୍ରହରୁ ତୁମେ ମୋର ସ୍ୱରୂପ ରୂପ ଗୁଣ ଓ ଲୀଳା ଏ ତତ୍ତ୍ୱ ବିଜ୍ଞାନ ଲାଭ କର। ଭଗବାନଙ୍କର କୃପା ପ୍ରାପ୍ତ ନହେଲେ କେହି କେବେ ହେଲେ ଏ ତତ୍ତ୍ୱ ବିଜ୍ଞାନ ଲାଭ କରିପାରିବ ନା। ତେଣୁ ଭଗବାନ ସେ କଥା କହୁଛି, ସେ କଥା କହୁଛନ୍ତି ମୋର ଅନୁଗ୍ରହରୁ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ, మూలము ప్రవర్తమే వారు స్వరూప రూపజ్ఞాన లీలా ఈ తత్వ విజ్ఞాన లాభ కర ఆ భగవాన్ కరు అనుగ్రహ బా కృప తా సిధాసళ జీవ లాభ కరిపారి నా గురు పరంపరారి ভগবান রাস্তা গুরু পরম্পরা বা আচার্য পরম্পরার তা লব্ধ হয় তেমন ভগবান প্রতিনিধি প্রামাণিক আচার্য গুরুদেবর পাদশ্রয় কলে এবং তাঁর সেবা করি তাঁর সন্তুষ্ট কলে এ তত্ত্ব জিজ্ঞাসা বিনোভাবরে তাঁর পাখে কলে সে গুরুদেব কৃপা করি এ তত্ত্ব জ্ঞান প্রদান করতে সে কথা ভগবদ্গীতারে ভগবান কৃষ্ণ কইছেন তদ্বিদ্ধি প্রণিপাতেন পরিপ্রশ্নেন সেবয়া উপদেখ্যন্তি তে জ্ঞান জ্ঞানিন তত্ত্বদর্শিন এই কথা ভগবদ্গীতারে ভগবান কৃষ্ণ কইছেন প্রণিপাত পরিপ্রশ্ন সেবা প্রথম কথা উপযুক্ত প্রামাণিক গুরু তথাচার্য যে প্রামাণিক গুরু পরম্পরারে আসছন্তি তাহাঙ্কর গুরুদেবঙ্ক ঠারু এই তত্ত্বজ্ঞান লাভ করেছেন তাঁকর পদারবিন্দরে প্রণিপাত মানে সম্পূর্ণরূপে শিষ্য নিজক উৎসর্গ করিবে শিষ্য দে হংসাদিমা তাং প্রপন্ন এবং গীতারে কুহাযাইছে অর্জুন যেতবে ভগবান কৃষ্ণঙ্কু গুরু মানলে সেতবে সে কথা কইছেন মু আপনার শিষ্য হলি আপনার পদারবিন্দরে প্রপন্ন হলি সাধিমা মতে তত্ত্বজ্ঞান উপদেশ দিয়ন্ত এ হচ্ছে ধারাধাম তেমন যে এ তত্ত্ব জ্ঞান লাভ করা নিমিত্ত অত্যন্ত আগ্রহী সে এই ধারাটি অনুসরণ করা উচিত সে তত্ত্বাচার্য গুরুঙ্কর পাদাশ্রয় করি সে তত্ত্ব জ্ঞানটা করা উচিত তা নহলে নিজ জ্ঞান গারিমা বুদ্ধি বড়রে কেউ কেবে এ তত্ত্ব অবগত হইপারিবে না আও সে গুরুঙ্কর কৃপা গুরুঙ্ক দ্বারা মিলে ভগত কৃপারে এই তত্ত্ব জ্ঞান লব্ধ হয় নচে পারিব না সে কথাটি কুহযাচ্ছে এ শ্লোক সপ্তম স্কন্ধর নবম অধ্যায়ের বিদ্বেষ শ্লোক এ শ্লোকরে শ্রী প্রহ্লাদ মহারাজ যা কুচি তা হচ্ছে ভগবত তত্ত্ব শক্তি তত্ত্ব কথা এবং ভগবান কিপর সবু ভগবান সৃষ্টি পূর্বর লে সৃষ্টি ধ্বংস পরে মধ্যে রহতি এবং মধ্যবর্তী কালে মধ্যে অনেক এই কথাই মোটামুটি কথা সে কৌন এই ভাগবত তত্ত্ব যেতবে ভগবান ব্রহ্মাঙ্কু এই জ্ঞান উপদেশ দৌঁচি ব্রহ্মা সাধারণ ব্যক্তি নুহতি ব্রহ্মা যে সৃষ্টিকর্তা ধাতা বিধাতা যে কৌচি পদ্মযোনি স্বয়ম্ভু অর্থাৎ অযোনি সম্ভূতা সে স্বয়ং ভগবানঙ্কর নাভিরু মৃণালযুক্ত জাত মৃণালযুক্ত পদ্মরে জন্ম হচ্ছে সে ব্রহ্মা সাধারণ জীবন নিয়ে তেমন তাঁকর যে চেতনা ব্রহ্মাঙ্কর তা সাধারণ জীবচেতনা নুহে তা হচ্ছে উন্নত চেতনা যে মানে উন্নত চেতনা বিশিষ্ট ব্যক্তি সে অল্প কথা কহিলে সে সব বুঝি যাতে কেবল সূত্ররু হি বুঝিযে সূত্র ব্যাখ্যা করা দরকার পড়ে না সেখানে কিন্তু নিজ চেতনার ব্যক্তি যেমনকর চেতনা পরিশুদ্ধ নুহে সে ব্যাখ্যাই দরকার অছি এবং কেবল ব্যাখ্যা করে সব চেতনা বিশিষ্ট ব্যক্তিগুলিকে বুঝিবে তা নুহে কৃপা দরকার যাইতে কুহযাচ্ছে গুরু কৃপা নহেলে কে কে তত্ত্ব লাভ করিপারিব না তেমন এই গুরু কৃপা সাপেক্ষ সেই এ যোগ কথা এটি প্রহ্লাদ মহারাজ কৌন তা সে শিক্ষাই ভগবান ব্রহ্মাঙ্কু দিয়েছেন তা হচ্ছে চতুশ্লোকী ভাগবত চারোটি শ্লোক মাত্র ভগবান ব্রহ্মাঙ্কু দিয়েছিলেন তা চতুশ্লোকী ভাগবত নামে প্রসিদ্ধ তা দ্বিতীয় স্কন্ধরে অছি সেতরে সবুই তত্ত্ব রয়েছে সে চারোটি শ্লোকর কথার ব্রহ্মা সবু কিছু বুঝি পারলে যেথিরে কি আমি কেতে বিরাট 18,000 শ্লোক বিশিষ্ট এই শ্রীমদ ভাগবত আমি রচিত হয়েছি তার কেতে ভাষ্যকার প্রামাণিক আচার্য ভাষ্য দিয়ে যাইছেন তাকে আমি গুরুঙ্ঠার বুঝবা তা নহলে আমি তত্ত্ব বুঝিপারা ତଦୃଶ କି ଭାଗବତର ତଦୃଶ କରି ଭଗବାନ କହିଲେ ଅହଂଗେବାସଂଗେବାଗ୍ରୀ ନନ୍ୟତ ଯତ୍ ସତ୍ ଅସତ୍ ପରଂ ପଶ୍ଚାତ୍ ଅହଂ ତତ୍ ଏଇ ତତ୍ ଯୋଗ ଶିଷ୍ୟତି ସ୍ୱସ୍ମି ଅହଂ ଏ ହେଉଛି ପ୍ରଥମ ଶ୍ଳୋକ ଚତୁର୍ଥ ଶ୍ଳୋକ ଭାଗବତର ଏହାର ଅର୍ଥ ହେଉଛି ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ ହେ ବ୍ରହ୍ମା ସୃଷ୍ଟି ପୂର୍ବରୁ ଯେତେବେଳେ ମୋ ବ୍ୟତୀତ ଆଉ କିଛି ନଥିଲା ସେତେବେଳେ ମୁଁ ଥିଲି ମୁଁ ପରମ ପୁରୁଷ ଭଗବାନ ହିଁ ଥିଲି ଏ ଭୌତିକ ସୃଷ୍ଟ କାରଣ ଭୂତ ପ୍ରକୃତି ମଧ୍ୟ ସେତେବେଳେ ନଥିଲା ବର୍ତ୍ତମାନ ତୁମେ ଯାହା ଦେଖୁଛ ତାହା ମଧ୍ୟ ମୁଁ ପରମ ପୁରୁଷ ଭଗବାନ ଏବଂ ପ୍ରଳୟ ପରେ ଯାହା ରହିବ ଅବଶିଷ୍ୟତି ସ୍ୱସ୍ମି ଅହଂ ତାହା ମଧ୍ୟ ମୁଁ ସେଇ ପରମ ପୁରୁଷ ଭଗବାନ ଏ ହେଲା ପ୍ରଥମ ଶ୍ଳୋକ ଦ୍ୱିତୀୟ ଶ୍ଳୋକ କହିଲେ ରୁତେ ଅର୍ଥଂ ଯତ୍ ପ୍ରତୀୟତେ ନ ପ୍ରତୀୟତେ ଚ ଆତ୍ମନି ତଦ୍ ବିଦ୍ୟା ଆତ୍ମନ ମାୟାଂ ଯଥା ଆଭାସୋ ତଥା ତମ ଏ ତତ୍ ଶ୍ଳୋକ ଭାରତର ଦ୍ୱିତୀୟ ଶ୍ଳୋକ ଏଥିରେ ସେ କହୁଛନ୍ତି ହେ ବ୍ରହ୍ମା ଯାହାର କିଛି ମୂଲ୍ୟ ଅଛି ବୋଲି ଜଣାଯାଏ ତାହା ଯଦି ମୋ ସହିତ ସମ୍ବନ୍ଧିତ ନ ହୁଏ ତେବେ ତାର ମୂଲ୍ୟ କିଛି ନାହିଁ ତାର କୌଣସି ବାସ୍ତବତା ନାହିଁ ଏକଥା ଜାଣି ରଖ ଏହା ହେଉଛି ମୋର ମାୟା ଶକ୍ତି ଯାହାର ଆଭାସ ବା ପ୍ରତିଫଳନ ଅନ୍ଧକାର ରୂପରେ ପ୍ରତିଭାତ ହୁଏ ଏ ହେଲା ଦ୍ୱିତୀୟ ଶ୍ଳୋକର ଅର୍ଥ ତୃତୀୟ ଶ୍ଳୋକ ହେଉଛି ଯଥା ମହାନ୍ତି ଭୂତାନି ଭୂତେ ସୁଚ୍ଚାବଚେ ସ୍ୱନୁ ପ୍ରବିଷ୍ଟାନି ଅପ୍ରବିଷ୍ଟାନି ତଥା ତେଷୁ ନ ତେଷୁ ଆହାଂ ତାର ଅର୍ଥ ହେଉଛି ହେ ବ୍ରହ୍ମା ଜାଣି ରଖ ଏ ମହାଭୂତଗଣ ସୃଷ୍ଟି ମଧ୍ୟରେ ପ୍ରବେଶ କରନ୍ତି ଏବଂ ତତ୍ ସଙ୍ଗେ ସଙ୍ଗେ ମଧ୍ୟ ସୃଷ୍ଟି ମଧ୍ୟରେ ପ୍ରବେଶ କରନ୍ତି ନାହିଁ ଠିକ୍ ସେହିପରି ମୁଁ ମଧ୍ୟ ପ୍ରତ୍ୟେକ ସୃଷ୍ଟ ବସ୍ତୁ ମଧ୍ୟରେ ବିଦ୍ୟମାନ ଏବଂ ତତ୍ ସଙ୍ଗେ ସଙ୍ଗେ ମଧ୍ୟ ମୁଁ ପ୍ରତ୍ୟେକ ବାହାରେ ଅବସ୍ଥା ଏ ହେଉଛି ତତ୍ତ୍ୱଗତ କଥା ଏ ସାଧାରଣ କଥା ନୁହେଁ ଏହାକୁ ତତ୍ତ୍ୱରେ ବୁଝିବା ପାଇଁ ପଡ଼େ ଆଉ ନିଜ ଜ୍ଞାନ ଗାରିମା ବଳରେ ଏ ତତ୍ତ୍ୱ କେହି କେବେ ହେଲେ ବୁଝିପାରିବେ ନା ଗୁରୁ କୃପା ସାପେକ୍ଷ ଏହାର ବଡ଼ ଗଭୀର ତାତ୍ପର୍ଯ୍ୟ ଅଛି ଏ ଭୌତିକ ସୃଷ୍ଟିର ପଞ୍ଚ ମହାଭୂତ କ୍ଷିତ ତେଜ ମରୁତ ବ୍ୟୋମ ଏ ସମସ୍ତ ସୃଷ୍ଟ ବସ୍ତୁ ମଧ୍ୟରେ ପ୍ରବେଶ କରନ୍ତି ଯେପରି ସାଗର ପର୍ବତ ଜଳଚର ସ୍ଥଳଚର ଜୀବ ଉଦ୍ଭିଦ ସରୀସୃପ ପଶୁ ପକ୍ଷୀ ମାନବ ଦେବତା ଯାହା କିଛି ଏ ଭୌତିକ ଜଗତରେ ପ୍ରକାଶିତ ହେଇଛି ଏ ସମସ୍ତ ମଧ୍ୟରେ ପଞ୍ଚମହାଭୂତ ପ୍ରବେଶ କରନ୍ତି ଏବଂ ତତ୍ସଙ୍ଗେ ସଙ୍ଗେ ପଞ୍ଚମହାଭୂତ ଗୁଣ ସ୍ୱତନ୍ତ୍ର ଭାବରେ ମଧ୍ୟ ଅଛନ୍ତି ଉନ୍ନତ ଚେତନାରେ ମାନବ ସ୍ୱରବିଜ୍ଞାନ ପ୍ରାକୃତିକ ବିଜ୍ଞାନ ଅଧ୍ୟୟନ କରିପାରେ କିନ୍ତୁ ଏସବୁ ବିଜ୍ଞାନର ମୌଳିକ ତତ୍ତ୍ୱ ହେଲା କେ କେ ଏ ଭୂତଗଣ କ୍ଷିତ ତେଜ ମରୁ ବ୍ୟୋମ ଏହାଠାରୁ ଆଉ ଅଧିକ କିଛି ନୁହେଁ ମାନବର ଶରୀର ପର୍ବତର ଶରୀର ଏପରିକି ବ୍ରହ୍ମା ସମେତ ସମସ୍ତ ଦେବତାଙ୍କର ଶରୀର ଏଇ ପଞ୍ଚମହାଭୂତରେ ପଢ଼ା ଏ ପଞ୍ଚମହାଭୂତ ଗଣ ମଧ୍ୟ ସ୍ୱର ଗୁଡ଼ିକ ବାହାରରେ ମଧ୍ୟ ସ୍ୱତନ୍ତ୍ର ଭାବରେ ମଧ୍ୟ ଅଛନ୍ତି ତେଣୁ ଭିତରେ ଅଛନ୍ତି ବାହାରେ ମଧ୍ୟ ଅଛନ୍ତି ଏ ଭୂତଗଣ ପ୍ରଥମେ ସୃଷ୍ଟି ହେଲେ ଏବଂ ସେଥିପାଇଁ ସେମାନେ ପରେ ଶାରୀରିକ ଗଠନ ମଧ୍ୟରେ ପ୍ରବେଶ କଲେ କିନ୍ତୁ ଉଭୟ କ୍ଷେତ୍ରରେ ସେମାନେ ସୃଷ୍ଟି ମଧ୍ୟରେ ପ୍ରବେଶ କଲେ ସୃଷ୍ଟି ବାହାରେ ମଧ୍ୟ ରହିଲେ ଏ ହେଉଛି ତା ତାତ୍ପର୍ଯ୍ୟ ଠିକ୍ ସେହିପରି ଭଗବାନ ତାଙ୍କର ଅନ୍ତରଙ୍ଗା ଓ ବହିରଙ୍ଗା ଶକ୍ତି ଆଦି ସାହାଯ୍ୟରେ ଏ ପ୍ରକାଶମାନ ଜଗତର ପ୍ରତ୍ୟେକ ବସ୍ତୁ ମଧ୍ୟରେ ବିଦ୍ୟମାନ ଏବଂ ତତ୍ ସଙ୍ଗେ ସଙ୍ଗେ ସମସ୍ତଙ୍କ ଉର୍ଦ୍ଧ୍ୱରେ ବୈକୁଣ୍ଠ ଲୋକରେ ବିଦ୍ୟମାନ ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି ଏ ହେଲା ତୃତୀୟ ଶ୍ଳୋକର କଥା चतुर्थ श्लोक होती एतावदेव जिज्ञासं तत्त्व जिज्ञासुना आत्मनः अन्वय व्यतिरेकाभ्यं तस्या सर्वत्र सर्वदा। अर्थात जो व्यक्ति परम पुरुष भगवान बा परम तत्व सम्बन्धे जानिबाको अत्यंत व्यग्र से यही प्रकार ए पर्यंत निश्चित भावे सर्वक्षेत्ररे सर्वत्र एवं सर्वदा पुनश्च प्रत्यक्ष भावरे ओ परोक्ष भावरे अनुसंधान करिबा उचित। ए हला श्लोकर अर्थ किंतु तात्पर्य बड़ गुड़। जो व्यक्ति उन्नत चेतनशील से आत्मानुभूति रहस्य और भौतिक सृष्टि रहस्य उद्घाटन करने निमित्त एवं सामाजिक राजनैतिक अर्थनैतिक सांस्कृतिक धार्मिक एवं नैतिक आदि सर्व क्षेत्र में जीवन समस्या समाधान पंथा उद्घाटन करने दिगरे व्यग्र हवा उचित। जीवन और यही अनुसंधिष्ठा को आदि कर वेदांत सूत्र दर्शन आरंभ हो एवं भागवत ए समस्त अनुसंधिष्ठा उत्तर दीछ किंबा समस्त अनुसंधिष्ठा रहस्य उद्घाटन कर भागवत ज्ञान सहित विज्ञान बा रहस्य न रहिले ता कौन हब निर्विशेष ज्ञान हब ताब निर्विशेष ज्ञान विज्ञान समन्वित ज्ञान नहले ता निर्विशेष ज्ञान है। निर्विशेष बात केवे हेले वेदांतर तात्पर्य नुहे से भगवान कहले नान्य जत सत असत परत अर्थात सत एवं असत सब मोठर आहानगदित मया अर्थात भगवान कहते परम गुह्यम विज्ञान समन्वित ज्ञान श्रुण ब्रह्म कहते मु तुमको तत्व कथा कहुचे तुम्हें मु कण एक तुम्हें मु एक गदित मया मुझे कहचि से ग्रहण कर एक्सेप्ट इट एज इट इज बुझ डोंट फॉर्मुलेट डोंट स्पेकुलेट मी योर आवर रिसेप्शन इज ओनली रिक्वायर्ड। तार अर्थ भगवान जहाँ कहते श्रवण कर तुम्हें ब्रह्मा कौन से विषय किसी तुम विचारधारा जोड़ा उचित नुहे केवल श्रवण ही दरकार आउरल रिसेप्शन बुझ तत्वाचार्य गुरु परंपरा रे आसुचंती जीव गोस्वामी श्री जीव गोस्वामी हूँ तत्वाचार्य स्वर्ग स्वामी मध्य से श्री भगवत सन्दर्भ में कहते एकमेव तत्परम तत्व स्वाभाविका चिंत्या सत्या सर्वदैव स्वरूप तद्रूप वैभव जीव प्रधान रूपेण चतुर्धा वशिष्ठते एक कथा कहते एगुड़ा कहते तत्वगत कथा कारण आश्लोक गभीर तत्व कथा कहती तेणु तार आलोचना हूँ ए आईमा कहानी नुहे ये अच्छे गभीर तत्वगत कथा जो मानक उन्नत चेतना नहीं से माने छी बुझी पारे ना किसी स्पर्श करें तेणु जो मान उन्नत चेतना विशिष्ट व्यक्ति गुरुपाद आश्रय कर गुरुंर आनगत्य नाम भोजन करजन प्रभाव जहां हृदय विशुद्ध है मैला कटि जाचित परिमाण में बहुत नहीं पाए नचे सम्भवपर नुहे ये हूँ यार कथा से कह एकमेव तत्परम तत्व स्वाभाविका चिंता शक्तिया सर्वदैव स्वरूप तद्रूप वैभव जीव प्रधान रूपेण चतुर्था प्रतिष्ठते परम तत्व एक अद्वय तत्व से स्वाभाविक भाव अचिंत्य शक्ति संपन्न से परिक्रमी सर्वदा से स्वरूप तद्रूप वैभव जीव और प्रधान ये चारोटी ये चार प्रकार अवस्थान करते भगवान कहते जावान हम यथा भाव ಚದ್ರೂಪ ಗುಣಕರ್ಮಕ ಎಷ್ಟೇ ಮೂರ ಅಂಗ್ರಹಿ ದರ್ಕಾರ ଯାହା ପ୍ରଥମଗିରି ବ୍ରହ୍ମାଙ୍କୁ କହିଥିଲେ ଆମେ ପାଠ କଲେ ତଥୈବ ତତ୍ତ୍ୱବିଜ୍ଞାନ ମସ୍ତେ ମଦନୁଗ୍ରହ ମୋର ଅନୁଗ୍ରହରୁ ଏ ତତ୍ତ୍ୱବିଜ୍ଞାନ ତୁମେ ଲାଭ କର ସେ କଥା କହୁଛ ଏଥିରେ ଭଗବାନଙ୍କର ଅନୁଗ୍ରହ ଦରକାର ମୋର ଅନୁଗ୍ରହ ଯୋଗୁଁ ତୁମେ ମୋତେ ଜାଣିପାରିବ ଆଜ୍ ଆଜ୍ଞା ମୁଁ ଯେପରି ତା ନହେଲେ ଭଗବାନଙ୍କୁ ଯାଇ ଜାଣିପାରିବେ ନା ଶ୍ରୌତ ପଥେ ଭଗବତ ତତ୍ତ୍ୱ ଅବତରଣ କରେ ଯଦି ଶ୍ରୋତା ନଥାନ୍ତେ ତେବେ କୀର୍ତ୍ତନ ହୁଅନ୍ତା କି କିନ୍ତୁ ଯେଉଁମାନେ ନିର୍ବିଶେଷ ଭାବୀ ମନ ଧର୍ମୀ ମନନ କରୁଛନ୍ତି ଶ୍ରୌତ ପାରମ୍ପର୍ଯ୍ୟରେ ଆସୁନାହାନ୍ତି ସେମାନଙ୍କ ଯେଉଁ ମତ ତାହା ହେଉଛି ଶ୍ରୁତି ବିରୋଧୀ ମତ ତାହା କଦାପି ଶ୍ରୁତିସମ୍ମତ ମତ ନୁହେଁ ଯଦିଓ ସେମାନେ କହୁଛନ୍ତି ଯେ ଏ ବେଦର କଥା ଆମେ କହୁଛେ ଏ ହେଉଛି ତା ରହସ୍ୟ କାହିଁକି କୀର୍ତ୍ତନ କରାଯାଏ କାହିଁକି କୀର୍ତ୍ତନ କରାଯାଏ ଶୁଣିବା ପାଇଁ କୁହାଯାଏ ମୁଁ କୀର୍ତ୍ତନ କରୁଛି ଆପଣମାନେ ସମସ୍ତେ ଶ୍ରବଣ କରୁଛନ୍ତି ଏ ଶ୍ରବଣ କୀର୍ତ୍ତନ ଆବଶ୍ୟକତା ଶ୍ରବଣକାରୀ ଆଉ କୀର୍ତ୍ତନକାରୀ ତା ନହେଲେ ଶ୍ରବଣ କୀର୍ତ୍ତନ ହେଇ ପାରିବ ନା ବାକ୍ୟ ବୋଲା ହଁ ଅନ୍ୟର ଶୁଣିବା ପାଇଁ ଯେଉଁମାନେ ଶୁଦ୍ଧ କୀର୍ତ୍ତନ ପଥ ପରିତ୍ୟାଗ କରି ସ୍ମରଣ ବା ଧ୍ୟାନ ପକ୍ଷପାତୀ ସେମାନେ ଅଶ୍ରୌତପନ୍ଥୀ ସେଇମାନେ ହେଉଛନ୍ତି ଅଶ୍ରୌତପନ୍ଥୀ ସେମାନେ ଶ୍ରବଣ କରନ୍ତି ନା ଗିରିଗୁମ୍ଫାରେ ଅଛି ଧ୍ୟାନ କରନ୍ତି ବା ସ୍ମରଣ କରନ୍ତି ବୁଝିପାରିବ ଚତୁର୍ବେଦ ତତ୍ତ୍ୱ ହିଁ ଭଗବତ ତତ୍ତ୍ୱ ବୁଝିପାରୁଛ ଏହା ସେ ଭଗବତ ତତ୍ତ୍ୱ ହିଁ ଭଗବାନଙ୍କର ପ୍ରକାଶ କାରଣ ଭଗବାନଙ୍କର କଥା ଭଗବାନ ଭିନ୍ନ ତତ୍ତ୍ୱ ଭିନ୍ନତା ସେଥିରେ କିଛି ନାହିଁ ସେ ତତ୍ତ୍ୱ ଅନୁଯାୟୀ ପ୍ରହ୍ଲାଦ ମହାରାଜ କହୁଛନ୍ତି ଦ୍ରଷ୍ଟା ଦୃଶ୍ୟ ଓ ଦର୍ଶନ ଯେଉଁଠାରେ ନାହିଁ ସେ କଣ ବିଶେଷ ବୁଝିପାରୁ ଯଥା ଭାବ ଏ ଯେଉଁ କଥା କୁହାଯାଇଛି ଶ୍ଳୋକ ଯାଇଛି ଆମର ଏ ଭଗବାନଙ୍କର କୃପା ବଳରେ ବ୍ରହ୍ମା ତାହାଙ୍କୁ ଜାଣିପାରିଲେ ଜବାନ ହଁ ଏଠାରେ ଅହମ୍ ଫାଷ୍ଟ ପର୍ସନ୍ ପ୍ରଥମ ପୁରୁଷ ସେ ଶ୍ଳୋକରେ ଭଗବାନ ଯାହା ବ୍ରହ୍ମ କହିଛନ୍ତି ଜବାନ ହଁ ଯଥାଭାବ ଯଦ୍ରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ ବୁଝିପାରୁ ତେଣୁ ଅହମ୍ ଏ ଯେ କହିଲେ ଜବାନ ହଁ ଫାଷ୍ଟ ପର୍ସନ୍ ତାପରେ କହିଲେ ସେ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ ତେ ସେକେଣ୍ଡ ପର୍ସନ୍ ବୁଝିପାରୁ ଫାଷ୍ଟ ପର୍ସନ୍ ତେ ସେକେଣ୍ଡ ପର୍ସନ୍କୁ ସେ କହୁଛନ୍ତି ଏବଂ ଥାର୍ଡ ପର୍ସନ୍ କହୁଛନ୍ତି ପୁରୁଷୋତ୍ତମ ଭଗବାନ ହେଲେ ଫାଷ୍ଟ ପର୍ସନ୍ ଆଦି ପୁରୁଷ ଆଦି ମିନ୍ସ ଫାଷ୍ଟ ପ୍ରଥମ ବା ମୌଳିକ ଆଦି ଗୋବିନ୍ଦ ଆଦି ପୁରୁଷ ତମହ ଭଗବାନ ସେଥିପାଇଁ କୁହାଯାଏ ଆଉ ସେ ଭଗବାନ କାଳାତୀତ କାଳ ଅଧୀନ ସେ ନୁହନ୍ତି ଭଗବାନ ଯେତେବେଳେ ପ୍ରପଞ୍ଚରେ ଅବତୀର୍ଣ୍ଣ ହୁଅନ୍ତି ଏଠି କାଳର ପ୍ରଭାବ ଅଛି ଏ ପ୍ରପଞ୍ଚରେ ଭଗବାନ ପ୍ରପଞ୍ଚରେ ଅବତୀର୍ଣ୍ଣ ହେଲେ ସୁଦ୍ଧା ସେ ୟାର ଅନ୍ତର୍ଭୁକ୍ତ ନୁହନ୍ତି ପ୍ରଥମ ସ୍କନ୍ଦ ଭାଗବତରେ କୁହାଯାଇଛି ଭଗବାନଙ୍କର ଶାଶ୍ୱତତା ସେ ଭୂତ ପ୍ରକୃତିର ଗୁଣମାନଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ ଭୂତ ପ୍ରକୃତି ତାଙ୍କ ଅଧିକ मयाध्यक्षण प्रकृति सूयते सचराचरण गीतार एक कथा भगवान कहते भूत प्रकृति मोर निर्देश कार्य करुच्ची मायाधीश मायार ईश्वर मायार प्रभु तेणु से भूत प्रकृति द्वारा प्रभावित हूँ से गुड़िकर संस्पर्श आसने सुधा से स्वतंत्र रुहत ठीक सही जो भक्तगण भगवान चरणार बिंदर संपूर्ण रूप आश्रित से भूत प्रकृतिर तीर्ण द्वारा प्रभावित हूँ ना भगवान चरणार बिंदर आश्रित ना निश्चित भाव भूत प्रकृति भाव प्रभावित हब बा भूत प्रकृतिर अधीनस्थ हब मामी बजे प्रपद्यन्ते माया मेतं तरन्ति ते एक कथा गीता रे भगवान कृष्ण कहते मायाधीशंकर चरण अरविंद प्रपन्न हेले माया को अतिक्रम करा जाई पारिब ता नहले ए माया को अतिक्रम करिवार अन्य कौनसी उपाय नहीं एक ईशानं ईशस्य छोड़कर जाइए एथार भगवान कहते मोठार काल सृष्टि मु काल अधीन नुहे ईश्वर आउ जीवात्मा काल अधीन नुहंती ईश्वर आउ जीवात्मा काल अधीन नुहंती जगत रे पांचटी तत्व अछि कौन पांच जीव प्रकृति काल और कर्म ए पांचटी तत्व एति मध्यरु प्रथम तीनोटी अर्थात ईश्वर जीव और प्रकृति ए तीनोटी स्वरूप तो कालाधीन नुहे बाकी काल और कर्म ए कालाधीन कर्म स्वरूप ही प्राग अनादि विनाशी च प्राग अनादि विनाशी च भौतिक कर्म ए तत्वगत विचार यार आरंभ अच्छे विनाशी शेष अच्छे भगवान का नाम गुण रूप लीलार वर्णना केवे हेले जीव भोग्य व्यापार नुहे जीव कहले बद्ध जीव दिष्ट बद्ध जीव हरिनाम करी पारे हरिनाम ग्रहण शुद्ध चेतनार वृद्धि हरिनाम ग्रहण होचे शुद्ध चेतनार वृद्धि तेणु शुद्ध चेतना नहले हरिनाम हो पार शुद्ध चेतना किमते हव केमते हव पुण्य श्रवण कीर्तन उदस्तो ही अभद्राणी विधुनोती श्रुत्सवान उपयुक्त प्रामाणिक अधिकारी तथाचार्य गुरु तो मुख विनोशोके पदार बिंद आश्रित ही श्रवण कले गुरुकृपार चेतना विशुद्ध नचे चेतना विशुद्ध ही पारण से कथा पारे ताहले जाए हरिनाम कर बद्ध जीव हरिनाम करे ना हरिनाम ग्रहण शुद्ध चेतना नित्य वृत्ति बुझी पार आश्रय लैया भजे ताते कृष्ण नहीं तेजे ठीक कथा कहे भजन करवाक नाम भजन करवाक गुरुवाश्रय करवाक पड़े आ गुरुवानुगत्य भजन करने पड़े ता नजन ही पार तात्पर्य कारण हरिनाम ग्रहण शुद्ध चेतना नित्यवृत्ति चेतना विशुद्ध नहले नाम हो पार ना नाम अक्षर बाहर गोटे नाम नहीं हवा अक्षर बाहर नाम बाहर नाम नामी अभिन्न ये हम कथा नाम हब नामी प्रकाश हब नामी दर्शन केवल नामी दर्शन नुहे लीला प्रकाश सब कि नाम मध्य अच्छे तेणु जो शुद्ध चेतना हब विशुद्ध हृदय हब से नाम उच्चारण कले एगुड़ प्रकाशमय हब ता न प्रकाशित ही पार्बना ये हूँ तात्पर्य से कथा कह हरिनाम ग्रहण शुद्ध चेतना नित्यवृत्ति फर्स्ट मेक रेफरेंस दिनांश अर्थात प्राकृत ऐतिहासिक प्रामाणिकता जहाँ कालाधीन ताहा निराश करा ଏ କରିବା ନିମିତ୍ତ ଭଗବାନଙ୍କର କାଳାତିତ୍ୱ ବର୍ଣ୍ଣିତ ହେଇଛି। ଭଗବାନ କହୁଛନ୍ତି ଅନେଣ୍ଡିଂ ଟାଇମ୍ ବା ଅନାଦିକାଳ ପୂର୍ବରେ ମୁଁ ଥିଲି। ସତ୍ ସତ୍ ପରଂ ଅର୍ଥାତ୍ ଏକ୍ଜିଷ୍ଟେନ୍ସ ନନ୍ ଏକ୍ଜିଷ୍ଟେନ୍ସ ସତ୍ ଅସତ୍ ଏକ୍ଜିଷ୍ଟେନ୍ସ ନନ୍ ଏକ୍ଜିଷ୍ଟେନ୍ସର ଅତୀତ ସେ ବୁଝ। ଭଗବାନଙ୍କର ଅନାଦିତ୍ୱ ଓ ଆଦିତ୍ୟ ସମ୍ବନ୍ଧରେ ଶ୍ରୁତି ବା ବେଦରେ କୁହାଯାଇଛି ସଦେବ ସୌମ୍ୟଗ୍ର ଆସିତ ଆତ୍ମା ବା ଇଦଗ୍ର ଆସିତ ଏ ବେଦରେ କଥା କୁହାଯାଇଛି। ତେଣୁ ଜଳ ବିଜ୍ଞାନରେ ଗୋଟେ ମନୋବିଜ୍ଞାନ ବୋଲି ଅଛି ଯାହାକୁ ସାଇକୋଲୋଜି ଏବଂ ସେ ମନୋବିଜ୍ଞାନ କଥା ଅଛି। ତେଣୁ ମନ ହେଉଛି ଅସଲ ଜିନିଷ, ଚେତନାର ବିଶୁଦ୍ଧତା ବା ମନର ବିଶୁଦ୍ଧତା ହିଁ ଦରକାର ବୁଝୁଛ। ତେଣୁ ମନ କଥା କୁହାଯାଇଛି ସେଥିରେ ଏ ବୈଦିକ ଶାସ୍ତ୍ରରେ। ପ୍ରଶ୍ନ ଉଠେ ମନ କେଉଁଠାରୁ ପ୍ରେରଣା ପାଇଲା, କିଏ ମନକୁ ଚାଳିତ କରେ, ଏଇ ପ୍ରଶ୍ନ। ଭଗବାନଙ୍କର ଏକ ନାମ ହେଉଛି ଋଷିକେଶ, ଋଷିକେଶ ଋଷିକ ଶବ୍ଦର ମନ ଅର୍ଥ ହେଉଛି ମନ ଆଉ ଇନ୍ଦ୍ରିୟ। ତେଣୁ ତାଙ୍କର ଈଶ ଭଗବାନ, ତେଣୁ ତାଙ୍କର ନାମ ଋଷିକେଶ। ତୁମେ ଋଷିକେଶ ଋଷିକ ଦମିଆ ଭକ୍ତିବିନୋଦ ଠାକୁର ଯେ ଗୋପୀନାଥ ପଦ୍ୟ ରଚନା କରିଛନ୍ତି ସେଥିରେ ଏକଥା ଲେଖିଛନ୍ତି, ତୁମେ ଋଷିକେଶ ଋଷିକ ଦମିଆ ତାର ସଂସ୍କୃତି ଘୋରି। ତେଣୁ ଋଷିକେଶଙ୍କର କୃପା ନହେଲେ କେହି ତାକୁ ଦମନ କରି ପାରିବ ନା, ଏ ହେଉଛି ତା ତାତ୍ପର୍ଯ୍ୟ। ସେଥିପାଇଁ କୁହାଯାଉଛି ଯେ ମନ କେଉଁଠାରୁ ପ୍ରେରଣା ପାଇଲା ଆଉ କିଏ ମନକୁ ଚାଳିତ କରେ, ହେଉଛନ୍ତି ଋଷିକେଶ। ତେଣୁ ମନୁଷ୍ୟ ଜାତି ମଧ୍ୟରେ ଈଶ୍ୱରଙ୍କ ବିଷୟରେ ଯେଉଁ ଧାରଣା ତାହା ଭ୍ରମପୂର୍ଣ୍ଣ, କାରଣ ବଦ୍ଧ ଜୀବ ମନ ଦ୍ୱାରା ଯାହା ଚିନ୍ତା କରେ ତାହା ହେଉଛି ଅସ। ଜଡ଼ ମନ ସାହାଯ୍ୟରେ କଦାପି ଭଗବାନଙ୍କର ଚିନ୍ତା କରାଯାଇ ପାରିବ ନାହିଁ। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ଦୈତେ ଭଦ୍ରା ଭଦ୍ର ଭଲ ମନ୍ଦ ବିଚାର ଆମ ମନ ଆଉ କାହାରି ନୁହେଁ। ମନଟାକୁ ଆମକୁ ସ୍ୱରଟାକୁ ଇନ୍ଦ୍ରିୟକୁ ଯାହା ଭଲ ଲାଗିଲା ଏ ଅନୁକୂଳ ହେଲା ତାଇ ଭଲ ବୋଲି କହୁଛ, ଯାଇ ପ୍ରତିକୂଳ ହେଲା ତାଇ ମନ୍ଦ ବୋଲି କହୁଛ। ସେଥିପାଇଁ କହୁଛି ଏସବୁ ମନୋଧର୍ମ, ମନୋଧର୍ମ ଏଟା ଆଉ ଏସବୁ ଭ୍ରମ। ବୌଦ୍ଧ ଜୀବର ବିଚାର ସବୁ ଭ୍ରମ, ଶୁଦ୍ଧ କୁଆଡ଼େ ହେଇପାରେ କି, ଅଭ୍ରାନ୍ତ ହେଇପାରେ କି, କଦାପି ହବ ନା। ଆତ୍ମାର ବିଚାର ନହେଲେ ମନର ବିଚାର ନିଶ୍ଚୟ ଅସତ। ଆତ୍ମା ଚିଦାନନ୍ଦମୟ ବସ୍ତୁ, ଭଗବାନଙ୍କ ନିତ୍ୟ ଶାଶ୍ୱତ ଅଂଶ, ତେଣୁ ସେ ଶୁଦ୍ଧ ସ୍ତରରୁ ବିଚାର ନ ଆସିଲେ ସବୁ ଅସତ ହେଇଯାଏ, ମନର ବିଚାର ଅସତ। ପ୍ରାଣ କହିଲେ କ'ଣ ବୁଝୁଛ, ବୁଝିପାରିବ ବାୟୁକୁ ବୁଝାଏ, କିନ୍ତୁ ମୁଖ୍ୟ ପ୍ରାଣ ହିଁ ବୈକୁଣ୍ଠ ବାୟୁ, ତାହା ନାସିକା ବାୟୁ ନୁହେଁ। ପ୍ରାଣରୁ ବାକ୍ୟର ଉତ୍ପତ୍ତି ହେଉଛି, ଭଗବତ ବିସ୍ମୃତି ବଶତ ଜୀବର ଜଡ଼ ଜଗତ ଦର୍ଶନ ପାଉ ନହେଲେ କାହିଁକି ଦର୍ଶନ ହୁଅନ୍ତା ଜଡ଼ ଜଗତ କୃଷ୍ଣ ଭୁଲି ସେହି ଜୀବ ନାଦି ବହିର୍ମୁଖ ଉଭୟ ମାୟା ତାରେ ଦେହ ସଂସାର ଆଦି ଦୁଃଖ ଭଗବାନ କହୁଛନ୍ତି ତଦମାନ ତତ୍ତ୍ୱ ଜାଣିଥିବା ବିଶ୍ୱତେ ତଦନନ୍ତର ଗୀତାରେ କଥା ଭଗବାନ କୃଷ୍ଣ କହିଛନ୍ତି ତତ୍ତ୍ୱଜ୍ଞ ଶୁଦ୍ଧ ଭକ୍ତ ଭଗବାନଙ୍କ ନାମ ରୂପ ଗୁଣ ଲୀଳାରେ ପ୍ରବେଶାଧିକାର ପାଏ ନହେଲେ ଅନ୍ୟର ପ୍ରବେଶାଧିକାର ନାହିଁ କିନ୍ତୁ ମନ ଧର୍ମୀ ନିର୍ବିଶେଷ ବିଚାରରେ ପ୍ରବେଶ କରିପାରିବ ନା ବୈଷ୍ଣବର ମନ ପ୍ରାଣ ବାକ୍ୟ ନିତ୍ୟ ବସ୍ତ୍ର ଉପାସନା କରେ ତାହା ଜଡ଼ ନୁହେଁ ବଦ୍ଧ ଜୀବର ମନ ଦ୍ୱାରା ଆତ୍ମଦର୍ଶନ କରାଯାଏ ନା ଦେଶ କାଳ ପାତ୍ର କଥା ବିଚାର କରୁଥିବା ଏ ମନଟି ମାୟା ନିର୍ମିତ ପାଞ୍ଚଟା ହଉଛି ଗ୍ରସ୍ ଏଲିମେଣ୍ଟ ପାଞ୍ଚଟା କ୍ଷୀତ ତେଜ ମରୁଦ୍ୟମ ମୂଳ ଏ ଯୋଉ ପଞ୍ଚ ମହାଭୂତ ଇଏ ସ୍ଥୂଳ ଆଉ ତିନୋଟି ହଉଛି ସୂକ୍ଷ୍ମ ତତ୍ତ୍ୱ ମନ ବୁଦ୍ଧି ଅହଂକାର ତେଣୁ ମନ ମାୟା ନିର୍ମିତ ସୁତରାଂ ତାହା ଆତ୍ମାଠାରୁ ପୃଥକ ତାହିଁ ହେଉଛି ଭାଗବତର ବାଣୀ ରୂପେ ଅର୍ଥଂ ପ୍ରତୀୟତେ ନ ପ୍ରତୀୟତେ ଚାତ୍ମନି ତଦ୍ ବିଦ୍ୟା ଆତ୍ମନ ମାୟଂ ଯଥା ଆଭାସ ଯଥା ତମ ଏ ଯୋଉ ଚତୁଃଶ୍ଳୋକୀ ଭାଗବତ କହିଥିଲେ ତାର ଦ୍ୱିତୀୟ ଶ୍ଳୋକ ଏଇଟା ଦ୍ୱିତୀୟ ଶ୍ଳୋକରେ କଥା ପ୍ରଭା କହିଛନ୍ତି ବ୍ରହ୍ମା ବସ୍ତୁ ବ୍ୟତୀତ ଯାହାର ପ୍ରତୀତି ଅଛି କିନ୍ତୁ ବସ୍ତୁରେ ଯାହାର ପ୍ରତୀତି ନାହିଁ ତାହିଁ ହେଉଛି ମାୟା କାହିଁ ହେଉଛି ମାୟା ମାୟା ମୂଢ଼ ଗଣ ଈଶ୍ୱରଙ୍କୁ ପ୍ରକୃତି ବା ମାୟା ଜାତୀୟ ବୋଲି ମନେ କରନ୍ତି ଅବଦାନନ୍ତି ମନ୍ମୁହା ମାନୁଷୀ ତନୁଆଶ୍ରିତ ପରମ ଭାବଦାନନ୍ଦ ମମ ଭୂତ ମହେଶ୍ୱରମ୍ ଏ କଥା ଗୀତାରେ ଭଗବାନ କୃଷ୍ଣ କହିସାରିଛନ୍ତି କାରଣ କଦାପି ମାୟା ମୂଢ଼ ଗଣ ଈଶ୍ୱରଙ୍କୁ ଜାଣିପାରିବେ ନା ସେ କହିଲେ ଆମରି ବାକି ଅବଦାନନ୍ତି ମଙ୍ଗୁଳା ମାନୁଷୀ ଆମରି ବାଜ୍ଞା ମଣିଷ ଯିଏ ବୋଲି କହିବେ କିନ୍ତୁ ଶ୍ରୁତି କହନ୍ତି କଣ ଶକ୍ତି ଶକ୍ତି ମତର ଭିନ୍ନ ଯେଉଁମାନେ ମାୟା ମୁଗ୍ଧ ସେମାନଙ୍କ ନିଶ୍ଚିତ ଭାବେ ଈଶ୍ୱର ତତ୍ତ୍ୱରେ କନଫ୍ୟୁଜନ୍ ଆସିବ ବୁଝିପାରୁଛ ଭଗବାନଙ୍କ କଥାରେ ମାୟା ନାହିଁ ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର ମାୟା କି ପ୍ରକାର ଶକ୍ତି ବଞ୍ଚନାକାରିଣୀ ଶକ୍ତି ଅମଙ୍ଗଳକାରିଣୀ ଶକ୍ତି ମଙ୍ଗଳକାରିଣୀ ସେ ନୁହେଁ ଯେଉଁମାନେ ସଂସାର ଚାହାନ୍ତି ମାୟା ସେମାନଙ୍କୁ ଯନ୍ତ୍ରଣା ଦିଏ କିନ୍ତୁ ଭକ୍ତ ନିକଟରେ ସ୍ୱରୂପ ତ ସେ ମାୟା କଣ କରେ କୃଷ୍ଣ ଦାସୀ ନିତ୍ୟ ଶକ୍ତି ଯୋଗ ମାୟା ସେ ବୁଝିପାରୁଛ ମାୟା ବହୁରୂପିଣୀ ଚଣ୍ଡିକା ଭୈରବୀ ଧାରିକା ମହାତଙ୍ଗୀ ଇତ୍ୟାଦି ଦଶମ ସ୍କନ୍ଦ ଭାଗ କରି ସେଦିନ ଜନ୍ମାଷ୍ଟମୀ ଉତ୍ସବରେ ଆମେ ପାଠ କରୁଥିଲେ ସେ ଶ୍ଳୋକ ଆମମାନେ ମାୟା କବଳିତ ହୋଇ ପିତା ପିତାମହ ମାତା ପିତା ଇତ୍ୟାଦି ରୂପରେ ଜଗତରେ ଉପସ୍ଥିତ ହୋଇଛୁ ନିର୍ବିଶେଷ ଜ୍ଞାନ ବା ଜୀବ ଅହମିକା ଦ୍ୱାରା ମାୟାକୁ ଜୟ କରାଯାଇ ପାରିବ ନା ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତଂ କରନ୍ତି କି ସେଥିପାଇଁ ଭଗବାନ କୃଷ୍ଣ ଏ କଥା ଗୀତା କହିଲେ ଯେ ମାୟାଧୀଶ କୃଷ୍ଣଙ୍କର ଚରଣାରବିନ୍ଦରେ ପ୍ରପନ୍ନ ହୁଅନ୍ତି ସେ ମାୟା ପ୍ରବଞ୍ଚନାକାରୀ ଶକ୍ତି ମାୟା ଶକ୍ତିକୁ ଅତିକ୍ରମ କରିଯାଇ ପାରିବେ ନଚେତ କରିପାରିବେ ସେଥିପାଇଁ ଦଶମ ସ୍କନ୍ଦ ଭାଗବତରେ ସେ ବ୍ରହ୍ମାଙ୍କର ବାକ୍ୟ ଅଛି ଜ୍ଞାନୀ ପ୍ରୟାସ ଉଦପାଶ୍ୟ ନମନ୍ତ ଜୀବନ୍ତି ସମ୍ମୁଖରି ଦାନ୍ ଭବଦୀୟ ବା ଦାନ୍ ସ୍ଥ ध्याने स्थिता श्रुतिगतं तनुवं मनुभि जे प्रायसो अजीत जीतोऽप्यसि स्त्री लोक्यां। एक कथा ब्रह्मवाक्य ब्रह्मस्तुति मुख्यरे भगवान कहते ज्ञान कहले कौन मुख्य अज्ञान कथा कहती अक्षज ज्ञान तार एक नाम होची अक्षज ज्ञान। अक्षज ज्ञान द्वारा भगवस्वरूप ऐश्वर्य महिमा विचार और प्रयास सर्वत भाव परित्याग परिवार हो पड़ ज्ञान प्रयास परित्याग करी निज निज आश्रम साधु मान निकट अवस्थित हे जो माने साधु मान मुखरे स्वतः उच्चारित एवं तत्सानिध्य मात्र द्वारा श्रवण करती आपणकर नाम गुण लीला कहानी तत्वरा सेमाने सेमानकर शरीर मन वाक्य को सत्कार करी जीवन धारण करती सेमाने अन्य कौन सी कर्म करंतु बा न करंतु तथापि त्रिलोक रे अन्य व्यक्तिर अजीत आपण सेमानक द्वारा जीत हो जाती वशीभूत हो जाती श्रवण करवा जोर देखिए ब्रह्मा कथा प्रामाणिक अधिकारी प्रामाणिकाचार्य गुरु एम श्रवण करवा श्रवण कले विशुद्ध हम श्रदा कथा कृष्ण पुण्य श्रवण कीर्तन उदेस्तो ही अभद्राणी विधुनोती श्रदा भाग कहे श्रवण जी जो स्थान अच्छे स्थान स्थित ଯେ ବ୍ରହ୍ମଚର୍ଯ୍ୟା ସମୟରେ ଅଛି ଯେ ଗୃହସ୍ଥା ସମୟରେ ଅଛି ଯେ ମାନପ୍ରସ୍ଥା ସମୟରେ ଅଛି ସନ୍ନ୍ୟାସ ସମୟରେ ଅଛି ଯେ ଯେଉଁ ସ୍ଥିତିରେ ଯେଉଁ ପ୍ରକାର ଭାବରେ ଅଛି ସେ ପ୍ରକାର ଭାବରେ ଥାଇକିରି ଶ୍ରବଣ କର ଉପଯୁକ୍ତ ପ୍ରାଣିକ ଅଧିକାରୀଙ୍କ ଠାରୁ ଶ୍ରବଣ କରିବା ଦରକାର। ଶ୍ରବଣ କଲେ ଭକ୍ତି ଜାଗ୍ରତ ହବ। ହଁ ଯସ୍ୟାଂ ବୈଷ୍ଣବୀୟ ମହାଣାୟ କୃଷ୍ଣେ ପରମ ପୁରୁଷେ ଭକ୍ତି ରୂପଦେବୀ ପୁରୁଷ ଶୋକ ମୋହ ବ୍ୟାପହା। ଏ କଥା ମଧ୍ୟ ଭାଗବତରେ ଶ୍ରବଣ କଲେ ଶୋକ ମୋହ ଭୟ ଦୂରକାରିଣୀ ଦୂର କରୁଥିବା ଭକ୍ତି କୃଷ୍ଣ ଭକ୍ତି ଜାଗ୍ରତ ହବ ନଚେତ ଭକ୍ତି ଜାଗ୍ରତ ହବ। ତାହି ହେଉଛି ସଙ୍ଗ ତାହି ହେଉଛି ସାଧୁ ସଙ୍ଗ ବୁଝିପାର ସାଧୁ ସଙ୍ଗ ମାନେ ସାଧୁଙ୍କ ଶ୍ରବଣ ସାଧୁ ସଙ୍ଗର ଅନ୍ୟ କିଛି ଅର୍ଥ ନୁହେଁ କି କଥା କୁହାଯାଏ ଆଉ ତା ଉପରେ ଯୋଗ ଦିଆଯାଇଛି ଶ୍ରବଣ ଉପରେ ସେଥିପାଇଁ କେବଳ ମାତ୍ର ଭଗବତ ଭକ୍ତି ଆଶ୍ରିତ ଭକ୍ତ ହିଁ ମାୟାକୁ ଅତିକ୍ରମ କରିପାରେ। ଶରଣାଗତ ବ୍ୟତୀତ ଆଉ କେହି ଭଗବାନଙ୍କର ବୈଶାରଦି ମାୟା ଅତିକ୍ରମ କରି ପାରିବ ନାହିଁ। ଦୈ ହେସା ଗୁଣମୟୀ ମୁଁ ମାୟା ଦୂରତ୍ୟା ମାମେ ବଜେ ପ୍ରବଦ୍ୟନ୍ତେ ମାୟା ନେତାନ୍ତରନ୍ତି ଦେ ଏ ଗୀତାରେ ସେଥିପାଇଁ ଏ କଥା ଭଗବାନ କୃଷ୍ଣ କହିଛନ୍ତି। ଯେଉଁମାନେ ନିଜ କଳ୍ପନାରେ ମାୟାକୁ ଭଗବାନ ବୋଲି କହନ୍ତି ସେମାନେ କି ସେମାନେ ମୂଢ ସେମାନେ ବଞ୍ଚିତ। ଯେଉଁମାନେ ଜାଗତିକ ନୀତିବାଦୀ ହୋଇ କୃଷ୍ଣ ଓ କୃଷ୍ଣ ଭକ୍ତମାନଙ୍କର ଆଚରଣରେ ଦୋଷ ଦର୍ଶନ କରନ୍ତି ସେମାନେ କଣ ପାଷଣ୍ଡ ସେମାନେ ପାଷଣ୍ଡ କୃଷ୍ଣ ତାଙ୍କ ଚାଷ୍ଟାଇଜିଙ୍ଗର ସେମାନଙ୍କର ଜ୍ଞାନମୟ ଏଥିକାଲ ପ୍ରିନ୍ସିପଲ ଉପରେ ନିଶ୍ଚୟ ଚଳେଇଲେ ସେଥିପାଇଁ ଚତୁଶ୍ଳୋକ ଭାଗ ଚତୁଶ୍ଳୋକରେ ଭଗବାନ କଥା କହିଛନ୍ତି। ସେଥିପାଇଁ ଆଜିକାଲି ଗଡ୍ଲେସ୍ ଏଜୁକେସନ୍ ଚାଲିଛି ତେଣୁ ଏକ ନିରାଶ କରାଯାଉଛି। ପ୍ରକୃତ ପ୍ରାମାଣିକ ଭକ୍ତ ଆଚାର୍ଯ୍ୟ ବୈଷ୍ଣବ ଯେ ଗୁରୁ ତାଙ୍କଠାରୁ ତତ୍ତ୍ୱ ଇନ ସହକାରେ ଶୁଶ୍ରୂଷୁ ଭାବ ନେଇ ଶ୍ରବଣ କରିବା ଉଚିତ। ତା ନହେଲେ ସେ ତତ୍ତ୍ୱ ଉପଲବ୍ଧିର ବିଷୟ ହେଇପାରିବ ନା ବୁଝିପାରୁଛ। ଏଇ ହେଉଛି କଥା ଯେଉଁମାନେ ଇଏ କରନ୍ତି ସେମାନେ ଏଇ ତତ୍ତ୍ୱ ଅବଗତ ହୁଅନ୍ତି। ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କର ଉପଦେଶ ଅଛି ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟଂ ଆତ୍ମନିବେଦନଂ ଇତି ପୁଂସାର୍ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣା କ୍ରିଏତ୍ ଭଗବତ୍ୟୋଦ୍ଧା ତନ୍ମନ୍ୟେ ଅଧୀତମୁତ୍ତମଂ। ଏଥିପାଇଁ କୁହାଯାଇଛି মহাজন সূত্রে প্রহ্লাদ মহারাজ এগুলা কহুছন্তি। এই হচ্ছে শেষটা হচ্ছে মূল্যবান জিনিস, অতি অতি যাহা কহন্তি গুরুত্বপূর্ণ কথা। ক্রিয়তে ভগবতী অধ্যাতন মান্যতে অধীতম উত্তম, যেন অধাবক্তির কথা কহিলে প্রহ্লাদ মহারাজ নাম বিষ্ণুঙ্কর ভগবানঙ্কর নাম রূপ গুণ পরিকর লীলা শ্রবণ তাহাঙ্কর তত্ত্ব কীর্তন তাহাঙ্কর তত্ত্ব স্মরণ তাহাঙ্কর পাদপদ্ম সেবন ষোড়শ পাচদ্বার তাঙ্কর পূজন তাঙ্কর দাস্য তাঙ্কর সহ সখ্য ব্যবস্থাপন এবং তাঙ্কর আত্মনিবেদন অর্থাৎ কায় মনোবাক্যে সমর্পণ, এই নটি ভক্তি লক্ষণ নবভারতী। কিন্তু যে ব্যক্তি বিষ্ণুঙ্কর ঠারে পূর্বে সমর্পণ পূর্বক পরে এই নবধাবক্তির সাক্ষাৎ অনুষ্ঠান করতে মো মতরে সে উত্তম অধ্যয়ন বা শিক্ষা করছেন। এ হচ্ছে প্রহ্লাদ মহারাজ মত। ক্রিয়তে ভগবতী অধ্যাতন মান্যতে অধীতম উত্তম, তেণু আগ সমর্পণ ন করি যে শ্রবণ করিব এগুলাক ভক্তি জাগরণ করিব সে কথাটি উত্তম অধ্যয়ন তত্ত্ব লাভ কর জ্ঞান লাভ করি প্রথম কথা আগ সমর্পণ করলে শিষ্যতে হম সাধনা ভাং প্রপন্ন এই কথা কুহাযাচ্ছে। তাহলে এই তত্ত্ব অবরতি বিষয় হব, নচে গুড় তত্ত্ব কেই সহজরে বুঝিপারিবে না। যেতে বড় বিদ্বান, যেড়ে বড় পণ্ডিত, যেড়ে বড় জ্ঞানী, যেতে বড় বুদ্ধিমান ব্যক্তি, যেতে বড় শক্তিশালী ব্যক্তি হব এই সহজরে বোধগম্য হইপারিবে। এটা হচ্ছে তা পূজা এই তত্ত্বগত কথা। তাপরে গৃহস্থাশ্রম শেষ পর্যন্ত বৃদ্ধ হই মরিবা পর্যন্ত রহিবা পাই শাস্ত্র আদেশ নাহি, কার্যাগ্রহণ কল পুত্র উৎপাদন কল পুত্র যোগ্য কল তাকে দায়িত্ব দিও, তাপরে গৃহস্থ ত্যাগ কর সে বানপ্রস্থী হব, তা পরবর্তী আশ্রমরে প্রবেশ বানপ্রস্থাশ্রম। বানপ্রস্থাশ্রমরে সে প্রথম অবস্থায় ব্রহ্মচর্যা সময় থাকলে যেপরি ভিক্ষা করুকলা গুরুঙ্ক নিমিত্ত তদ্রুপ ভাবে বানপ্রস্থা সময় তার ভ্রমণ করিকি ভিক্ষাই করিব, সম্পূর্ণরূপে কৃষ্ণঙ্ক উপরে নির্ভর করি জীবনযাপন করিব, তারপরে সন্ন্যাস বা জ্যোতিব্রত ধারণ করিব, যেটা শেষ আশ্রম সে আশ্রমে সে তত্ত্ব শিক্ষা দেব সন্ন্যাসী শিক্ষক। এটা হচ্ছে আমার আশ্রম বিধান শাস্ত্রে অছি। আর সাধুগুরু বৈষ্ণব মানে কহতি মহাপ্রভু যেত আসলে শ্রীমন চৈতন্য মহাপ্রভু সে আচার্য লীলা করলে শিখলে সে দিয়েছেন চারটা নিয়ম সাধন বিধি এতে সব সদাচার রয়েছে। কেন না মাছ মাংস অন্ডা পেঁয়াজ রসুন আহার নুহে, এটা হচ্ছে পাপ নিষিদ্ধ ভোজন, এই ভোজন করিব না, শুদ্ধ সাত্বিক খাদ্য প্রস্তুত করিব ভগবানঙ্ক পাই, আর ভগবান কৃষ্ণ বা বিষ্ণু তাঙ্কঠারে অর্পণ করিব তা প্রসাদ হই প্রসাদ সেব, তা গীতারে ভগবান উপদেশ দিয়ে পূজা দর্শনা আসি তৎপুরুষ সমাদ এ কথা কহিল বুঝিপাল। এ হল প্রথম নিয়ম। দ্বিতীয় হচ্ছে কৌশ প্রকার মাদ্রদ্রব্য সেবন করিব না, মদ গঞ্জি অফিম তো বড় বড় নিশা এপরিকি পান বিড়ি গুড়াকু তমাকু চা কফি সিগারেট এ কিছু স্পর্শ করা যাবে না, সবই মাদ্রদ্রব্য এই পাপ একই স্পর্শ করিব এইটা পালন করিব জীবন। তৃতীয় কথা দ্যুত ক্রীড়া জুয়া খেল, মহাভারত জুয়া খেল দেখছি দ্যুত ক্রীড়া তাস খেল তসা খেল পালি খেল লটি খেল হ্যাঁ আর নগ্ন চিত্র দর্শন টিভি সিনেমা থিয়েটর এইগুলা এইগুলা করিব এগুলা নিষিদ্ধ আচার। সত্য কথা অবৈধ যৌন ক্রিয়া করিব না, অবৈধ কইলে যা বৈধ নুহে, অর্থাৎ যে গৃহস্থ যে বেদবিধ বিধান দে ভাজ্যাগ্রহণ করছি পুরুষ বা স্ত্রী সংগ্রহণ করছি সে মানে কেবল সন্তান উৎপাদন উদ্দেশ্যে সংযত ভাবরে যৌন ক্রিয়া করি অন্য উদ্দেশ্যে নুহে, সেইমানক ব্রহ্মচারী বা অনুপ্রতি সন্ন্যাস এমান পাই কোন প্রকার যৌন সম্পর্ক নহি, এ হচ্ছে আমার অবৈধ যৌনসঙ্গ, এটা করা যাব না। এইটাটাই আমার সাধন বিধি মহাপ্রভু দিয়েছেন, ইয়ার ভিতরে সবু সদাচার রহিগাল। একু কড়াকড়ি জীবনরে পালন করি প্রাণী গুরু পাদরে আশ্রয় গুরুপাদ আশ্রয় করি তাঙ্ক আনুগত্যরে তোমার জীবনযাপন কর, ভোজন কর, এবং যে আশ্রমে অছ সে আশ্রম বিধি অনুযায়ী গুরুঙ্ নির্দেশে তুমি জীবনযাপন কর। জানিপারলে না, সে কেবল পদ্মকে দেখিলে আর কিছু দেখিপার না, যে তার সে পদ্মর তা কোটি জাত হয়েছে, তার মূলটাই কোটি, তাহা জাঁবা সে সে নাল মধ্যে প্রবেশ কলে। সোর্স অফ দি লোটাস, আও এক শত দিব্য বর্ষ দেব বর্ষ খুব চেষ্টা কলে, কিন্তু কিছু জাঁপারলে না, কুড ফাইন্ড নো ট্রেস অফ ইউ। সেই প্রহ্লাদ মহারাজ কুচি সিদ্ধান্ত যে যে বীজ রু বৃক্ষ প্রকাশ হচ্ছে, বৃক্ষ প্রকাশ হওয়া পরে বীজ দেখা যায় না, তেমন বীজকে দেখা চেষ্টা করা বৃথা চেষ্টা। সেইপরি ব্রহ্মা কিপর বা এর মূল বীজকে জাঁপার, ব্রহ্মাঙ্কর শক্তি না জাঁপার, সেই যেত ব্রহ্মা ব্যতীত হচ্ছেন সেতবে ব্রহ্মাঙ্ক আদেশ হয়েছে তপস্যা করার, ব্রহ্মা তপস্যা করছেন শশ বর্ষ হাজার হাজার বর্ষ তপস্যা করছেন, তপ ফলরে ভগবান সন্তুষ্ট হয়ে তাঁর দর্শন দিয়ে সে শিখাই দিয়েছেন, জ্ঞান প্রদান করছেন, জ্ঞান চক্ষু উন্মোচন করছেন, বেদ জ্ঞান প্রদান করছেন, যা ফলরে সে জানলে তারপর সে জানতাম তেমন। এটি গোটে কথাই আমি জানতে ভগবত কৃপা, যে ভগবান হচ্ছে সব প্রকাশর মূল সর্বকারণ কারণ, তাঙ্কর কৃপা নহেলে কে কেবে হলে সে ভগবান কু জানিপারিবে না, কিংবা ভগবান তার সৃষ্টি হওয়া এ সৃষ্টিকে মধ্যে জাঁপারে না, তার মূল নির্ণয় করে পারিবে না। সেইপা ভাগবতরে সেই কথা দিয়া যাইছি, সর্ববেদান্ত শাস্ত্র সার জিনিস ভাগবত সেতির ভগবান ব্রহ্মাঙ্ক যা কইছেন, জ্ঞান পরম গুহ্যমি যদ বিজ্ঞান সমন্বিত সহস্যম তদঙ্গম চ গ্রহাণ গদিত ময়া জবান যথাভাব যদ্রূপ গুণ কর্মক তথৈব তত্ত্ব বিজ্ঞানমস্তুতে মদনুগ্রহ। এ কথা দ্বিতীয় স্কন্দ ভাগবতরে কুহাযাইছে, ভগবান ব্রহ্মাঙ্কু কহুচন্তি হে ব্রহ্মা কৃপালা ভগবার, একমাত্র উপায় হচ্ছে ভক্ত কৃপালা, যে ভগবান প্রিয় ভক্ত তাঙ্কর কৃপা লাভ হলেই ভগবত কৃপা লাভ, যস্য প্রসাদ ভগবত প্রসাদ, এ কথা গুরুবাষ্টকরে কুহাইছে। সে ভগবানকর প্রিয় ভক্ত অন্তরঙ্গ ভক্ত সাধু মহাজন গুরু তাঙ্কর কৃপা লাভ হলে ভগবান কৃপা লাভ, তা নহলে কে কেবে ভগবান কৃপা লাভ করিপারিবে না। যেমানে মূর্খ বুদ্ধিহীন যাহা কহন্তি তাঙ্ক যে ভৌতিক জ্ঞান গারিমা অহমিকা বা সে জ্ঞান বল দ্রুপ্ত যেমানে সেমানকে প্রবল অহমিকা রয়েছে, সেমানে নিজ প্রচেষ্টার এসবু কথা বুঝবা চেষ্টাই করতে, কিন্তু প্রকৃত বক্তৃতা বুঝিপারিবে না, কেবল সেমানে তাঙ্কর মনকল্পিত থিওরি কাহানি কেবল বিউছে, যেমতি মডর্ন সাইন্টিস্ট আধুনিক বিজ্ঞানী মানঙ্কর চঙ্ক থিওরি কথা আমার পরমারাধ্য গুরুদেব কহুছে, কিন্তু সেমানে ପରିଷ୍କାର ଭାବରେ କହିପାରିବେନି ଏଇ ଥିଓରି ଏ ଚଙ୍କା କୋଉଠୁ ଆସିଲା, ତାର ସୋର୍ସ ତ ହେଇଛି। କିନ୍ତୁ ପ୍ରହ୍ଲାଦ ମହାରାଜ ଏଠି ପରିଷ୍କାର ଭାବରେ କହୁଛନ୍ତି, କାରଣ ସେ ଭକ୍ତ ମହାରାଜ, ସେ ଗୁରୁ କୃପା ଲାଭ କରୁଛନ୍ତି, ଯାହାଫଳରେ ଏସବୁ ତତ୍ତ୍ୱ ତାଙ୍କ ଆଗରେ ପରିସ୍ଫୁଟ ହେଉଛି। ସେଥିପାଇଁ ଯେଉଁମାନେ ଭକ୍ତ ଭଗବାନଙ୍କ ପ୍ରିୟ ଭକ୍ତ, ତାଙ୍କର କୃପା ସାପେକ୍ଷ ତାଙ୍କର କୃପା ଲାଭ କରିବା ଉଚିତ। ଭକ୍ତ କୃପା ମିଳିଲେ, ଭକ୍ତ କୃପା କଲେ ଏସବୁ ରହସ୍ୟ ବୁଝିବ, ନଚେତ ବୁଝି ହବ ନା। ଯେଉଁମାନେ ଏ ଧାରାକୁ ଅନୁସରଣ ନ କରନ୍ତି ସେମାନେ କେବଳ ମାନସିକ କଳ୍ପନା ବିଳାସ କରି ଚାଲିଥାନ୍ତି। ଏପରି ଶହ ଶହ ବା ହଜାର ହଜାର ଜନ୍ମ ଧରି କରି ଚାଲିଲେ କଦାପି ରହସ୍ୟ କେହି ଭେଦ କରିପାରିବେ ନା। ଶ୍ରୀମଦ୍ ଭାଗବତରେ ସେ କଥା କୁହାଯାଇଛି, ତତ୍ତ୍ୱନି କମ୍ପଂ ସୁସମୀକ୍ଷମାଣ ତତ୍ପାଦ ବୈଷ୍ଣବର କୃପାଲେ ଭଗବାନ କୃପାଲେ ହୋଇଆଛେ ଯାରେ ସେଇ ସେ ଈଶ୍ୱର ତତ୍ତ୍ୱ ଜାଣିବାରେ ପାରେ। ଯାହା ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଛନ୍ତି ନା, ସେ ଭାଗବତ ଶ୍ଳୋକଟା କି ସେ ତ ପ୍ରବୋଧାନନ୍ଦ ସରସ୍ୱତୀ ଭାଗବତ ଶ୍ଳୋକ ଅଛି ନା, ଗୃହୀତ ଏ ବହି ଜାଣାତି ତତ୍ତ୍ୱ ଭଗବନ ମହିମ୍ନ ନାନ୍ନି ଚିରମ୍ ବିଚିହ୍ନ। ଏଇ ଶ୍ଳୋକ ଦଶମ ସ୍କନ୍ଦ ଭାଗବତରେ ବ୍ରହ୍ମାଙ୍କର କଥା ହେଇଥାଏ। ଯେଉଁମାନେ ଆପଣଙ୍କ ପାଦ ପଦ୍ମର ଲେସ୍ ମାତ୍ର କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ଏସବୁ ତତ୍ତ୍ୱ ଜାଣନ୍ତି, ତା ନହେଲେ କେହି ସହଜରେ ଏହାକୁ ଜାଣିପାରିବେ ନା। ହଜାର ହଜାର ଜନ୍ମ ଧରିକିରି କେବଳ ମାନସିକ ଚିନ୍ତନ ମେଣ୍ଟାଲ ସ୍ପେକୁଲେସନ ଏ ଚିନ୍ତନ କରି ଚାଲିଲେ କେହି କଦାପି ଏସବୁ ତତ୍ତ୍ୱ ଜାଣିପାରିବେ ନା। ଏଇ କଥା ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ କହିଥିଲେ, ଯେଉଁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜଣେ ମେଣ୍ଟାଲ ସ୍ପେକୁଲେଟର ଥିଲେ, ଯିଏକି ଶ୍ରୌତପନ୍ଥୀ ନଥିଲେ, କେବଳ ସ୍ପେକୁଲେସନ୍ ହିଁ କରି ଚାଲିଥିଲେ। ଏ ବର୍ଣ୍ଣନା ଅଛି ଆମର, ତେଣୁ ସେ ଆଶା ପ୍ରକାଶ କରିଥିଲେ ଗୋପୀନାଥ ଆଚାର୍ଯ୍ୟ, ଯେତେବେଳେ ସେ ମହାପ୍ରଭୁଙ୍କର କୃପା ହବ ଶ୍ରୀମନ୍ ଚୈତ୍ର ମହାପ୍ରଭୁଙ୍କର, ତେବେ ତୁମେ ଏ ତତ୍ତ୍ୱ କହିବ। ଏ କଥା କହିଥିଲେ, ତାହା ଭକ୍ତଙ୍କର ଆଶା। ଜଣେ ଭକ୍ତ ଯେତେବେଳେ ଆଶା ପୋଷଣ କଲେଣି, ତା ନିଶ୍ଚୟ ଭଗବାନ ସଫଳ କରନ୍ତି। ଭକ୍ତବତ୍ସଳ ଭଗବାନ ଭକ୍ତର ବଞ୍ଛା ପୂରଣ କରନ୍ତି, ତେଣୁ ଗୋପୀନାଥ ଆଚାର୍ଯ୍ୟଙ୍କର କୃପା ଯେତେବେଳେ ଲାଭ କଲେ ସାର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କର କୃପା ଲାଭ କଲେ। ମହାପ୍ରଭୁଙ୍କର କୃପା ବେଦାନ୍ତ ଶ୍ରବଣ କରେଇବା ନ୍ୟାୟରେ ଆଳରେ ମହାପ୍ରଭୁଙ୍କର କୃପା ଲାଭ କଲେ, ଯେତେବେଳେ ସେତେବେଳେ ଯାଇ ସେ ଜାଣିଲେ ଯେ ଏ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପରମେଶ୍ୱର ଭଗବାନ। ସେ ଯେ ପ୍ରଥମେ କହୁଥିଲେ ମହାଭାଗବତ ହେଇପାରନ୍ତି, ଭଗବାନ ହେବେ ନାନା ଯୁକ୍ତି କରୁଛନ୍ତି, କିନ୍ତୁ ପରେ ସେ ଜାଣିଲେ ମହାପ୍ରଭୁଙ୍କ କୃପା ଲାଭ କରିକିରି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ଭଗବାନ। ସେଥିପାଇଁ ସେ ଶ୍ଳୋକ ସେ କହିଛନ୍ତି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷାର୍ଥମେକମ୍ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ କୃପାମ୍ବୁଜ ତମମ୍ ପ୍ରପଦ୍ୟେ। ଏ କଥା ସେ ପୁରାଣ ପୁରୁଷ ଭଗବାନ ନିଜର ବୈରାଗ୍ୟ ବିଦ୍ୟା ଭକ୍ତି ଯୋଗ ଶିକ୍ଷା ଦେବା ନିମିତ୍ତ ବର୍ତ୍ତମାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ଉପରେ ପ୍ରକାଶମାନ ହୋଇଛନ୍ତି, ସରଧାରୀ ଅବତୀର୍ଣ୍ଣ ହୋଇଛନ୍ତି, ଯେ କୃପା ସାଗର କୃପାମ୍ବୁଦି ତାଙ୍କର ଚରଣରେ ମୁଁ ବର୍ତ୍ତମାନ ପ୍ରପନ୍ନ ହେଲି। ଏ କଥା ଶେଷକୁ କହିଲେ, ଯେତେବେଳେ ସେ ମହାପ୍ରଭୁଙ୍କର କୃପା ଲାଭ। ସେଥିପାଇଁ ଏ କଥା ହେଇଛି ବ୍ରହ୍ମାଙ୍କୁ ମଧ୍ୟ ଭଗବାନ ମଦନୁଗ୍ରହ ତଥୈବ ତତ୍ତ୍ୱ ବିଜ୍ଞାନମସ୍ତୁତେ ମଦନୁଗ୍ରହ। ହେ ବ୍ରହ୍ମା, ମୋର ଅନୁଗ୍ରହରୁ ତୁମେ ଏସବୁ କଥା ତତ୍ତ୍ୱ ଜାଣିବ। ଭଗବତ ଅନୁଗ୍ରହ ନହେଲେ କଦାପି ଏ ତତ୍ତ୍ୱଟି ଜାଣିପାରିବେ। ସେଥିପାଇଁ ଭଗବତ ଅନୁଗ୍ରହ ଦରକାର। ଭଗବତ କୃପା ଅନୁଗ୍ରହ ଭକ୍ତଙ୍କ ଜରିଆରେ ମିଳେ। ତେଣୁ ପ୍ରଥମ ଭକ୍ତ ଇତର କୃପା ଲାଭ, ଭକ୍ତର ସେବା ଇତର। ଭକ୍ତଙ୍କର ସେବା ନ କଲେ, ଭକ୍ତଙ୍କର କୃପା ଲାଭ ନ କଲେ କେହି କେବେ ହେଲେ ଭଗବତ ଅନୁଗ୍ରହ ଲାଭ କରିପାରନ୍ତି ନା। ସେଥିପାଇଁ ଶ୍ରୀଲ ରୂପ ଗୋସ୍ୱାମୀ କହିଲେ ଅନ୍ୟ ବିଳାସ୍ତା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତ ଆନୁକୂଲ୍ୟେନ କୃଷ୍ଣାନୁଶୀଳନ ଭକ୍ତିରୁତ୍ତମା। ଏ ରୂପ ଗୋସ୍ୱାମୀଙ୍କର କଥା। ଇଏ ରୂପ ଗୋସ୍ୱାମୀ ହେଉଛନ୍ତି ପ୍ରାମାଣିକ ଆଚାର୍ଯ୍ୟ, ରସାଚାର୍ଯ୍ୟ ରୂପ ଗୋସ୍ୱାମୀ ଘଟ ଗୋସ୍ୱାମୀଙ୍କ ମଧ୍ୟରେ ଅନ୍ୟତମ। ସେମାନଙ୍କ ଏ ତତ୍ତ୍ୱ ବିଜ୍ଞାନ ସେମାନେ ଲାଭ କରିପାରିବେ। ଝିଅମାନଙ୍କର ଅନ୍ୟ କୌଣସି ଅଭିଳାଷ ନାହିଁ। ଜ୍ଞାନୀର ଅଭିଳାଷ ମୁକ୍ତି, ଆଉ ଭୋକ୍ତା କର୍ମୀର ଅଭିଳାଷ ଭୁକ୍ତି, ଜ୍ଞାନ କର୍ମାଦି ଅନାବୃତମ। ଭୁକ୍ତି କାମନା ନାହିଁ କି ମୁକ୍ତି କାମନା ନାହିଁ କି ଅନ୍ୟ କୌଣସି କାମନା ନାହିଁ। କିଏ କିପରି ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଅନୁକୂଳ ଭାବରେ କୃଷ୍ଣଙ୍କର ସେବା କିପରି କରାହବ, ଏବେ ମାତ୍ର କାମନା ତାଙ୍କର ଅଛି ତାଙ୍କ ପାଖରେ। ତାଙ୍କୁ ଏ କୃପା ମିଳେ। ସେ ପରମାତ୍ମା ରୂପରେ ଯେଉଁ ଭଗବାନ ଜୀବ ହୃଦୟରେ ଅଛନ୍ତି ଚୈତ୍ୟଗୁରୁ ରୂପରେ, ସେ ହୃଦଗତ ଭାବଟାକୁ ଜାଣୁଛନ୍ତି। ତେଣୁ ସେ କୃପା ହି କରନ୍ତି, ଯାହାଫଳରେ ତାଙ୍କର ପ୍ରିୟ ଭକ୍ତ ସାଧୁ ମହାଜନ ଯିଏ ତତ୍ତ୍ୱ ଜାଣିଛନ୍ତି ଆଚାର୍ଯ୍ୟ ଗୁରୁ ତାଙ୍କର ଭେଦ ହେବ, ସେ ଗୁରୁଦେବଙ୍କର ସେବା କରି ଗୁରୁଙ୍କ ଚରଣରେ ସମ୍ପୂର୍ଣ୍ଣ ପ୍ରପନ୍ନ ହୋଇ ତାଙ୍କର ସେବା କରି ସନ୍ତୁଷ୍ଟ କଲେ ସେଠି ତତ୍ତ୍ୱ ଜ୍ଞାନତା କଲେ ଗୁରୁଦେବ କୃପା କରି ତତ୍ତ୍ୱ ଜ୍ଞାନ ପ୍ରଦାନ କରନ୍ତି ଗୁରୁକୁ ତାର ଲବ୍ଧ। ଆଉ ଭଗବାନ ଯେ ସେବ୍ୟ ବସ୍ତୁ ଜୀବ ମାତ୍ରେ ସେବକ, ଆଉ ଏଇଟା ନିତ୍ୟ ସମ୍ବନ୍ଧ। ଆଉ ଏ ସେବା ଯେ ଭଗବାନଙ୍କର କରାଯିବ ତାହା କିପରି କରାଯିବ ନା ଅନୁକୂଳ୍ୟେନ କୃଷ୍ଣାନୁକୂଳ, ଅନୁକୂଳ ଭାବରେ କୃଷ୍ଣଙ୍କର ସେବା ପ୍ରୀତିମୂଳକ ମନଧର୍ମ ପ୍ରସୂତ ନୁହେଁ, ଆଉ ତାହା ଗୁରୁବାନୁଗତ୍ୟ ହୁଏ। ଭଗବାନଙ୍କ କଥା ଯେ ଜାଣିଛନ୍ତି, ଭଗବାନଙ୍କର ପ୍ରିୟ ଭକ୍ତ ସାଧୁଗୁରୁ ମହାଜନ ସେ କହିବେ କିପରି ଅନୁକୂଳ କୃଷ୍ଣଙ୍କର ସେବା ହେବ। ତେଣୁ ଗୁରୁବାନୁଗତ୍ୟ ସେବା ହୁଏ। ଗୁରୁବାନୁଗତ୍ୟ ସେବା ନ କଲେ ତାହା କଦାପି ଭଗବତ ସେବା ହେବ ନା, ବା ଭଗବାନ ଗ୍ରହଣ କରିବା ତାହା କେବଳ ଧୃଷ୍ଟତା ହେବ। ଯେଉଁମାନେ ମୂର୍ଖ ସେମାନେ ନିଜ ମନକୁ ନିଜର କିଛି ଅନ୍ୟ ଅଭିଳାଷ ଅଛି ତାଇ ପ୍ରଦର୍ଶନ କରିବା ନିମିତ୍ତ, ବା ସେ ଅଭିଳାଷ ପୂରଣ କରିବା ନିମିତ୍ତ ସେମାନେ ଗୁରୁବାନୁଗତ୍ୟ ସେବା ନକରି ନିଜର ବାହାଦୁରୀ ଦେଖାନ୍ତି।